କାହିଁକି ସ୍ନାନ ପୂର୍ଣ୍ଣମୀ ପାଳନ କରାଯାଉଛି, ତେଣୁ ଭଗବାନ ଯେଉଁଭଳି ଭାବରେ ସ୍ନାନ ହେଇକି ପବିତ୍ର ହେଉଛନ୍ତି, ମାନେ ଲୋକ ହିସାବରେ ଯଦି ଆମେ ଲୋକରୀତି ହିସାବରେ, ତେଣୁ ସେଇଭଳି ଭାବରେ ଆମେ ଯେଉଁ ଜଳ ଦ୍ୱାରା ସ୍ନାନ କରୁଛେ, ଆମର ମଳ ସଫା କରୁଛେ, ମଳ ସଫା କରିବା ପାଇଁ ଜଳ ସ୍ନାନ ଦରକାର ହେଉଛି, କିନ୍ତୁ ଗୀତାମ୍ବସି ସ୍ନାନ ଗୀତାରୂପକ ଜଳ ଏଭଳି ରହିଛି ସଂସାର ମୂଳ ନାଶନ, ସେଇଭଳି ଭାବେ ଭାଗବତ ରୂପକ ଅମ୍ବରେ ସ୍ନାନ ହେଉଛେ, ଭାଗବତ ରୂପକ ଅମ୍ବରେ ସ୍ନାନ ହେଉଛେ, ତେଣୁ କ'ଣ କହିବା, ଇଏ କେବଳ କ'ଣ ସଂସାର ମୂଳ ନାଶ କରିବ ତା ନୁହଁ, ଆମକୁ ଇଏ କୃଷ୍ଣ ପ୍ରେମ ପ୍ରଦାନ କରିବ ଭଗବାନ, ମୁଖ୍ୟ ଫଳ ହେଉଛି ଏଇଟା, ଭାଗବତ ଶ୍ରବଣର ମୁଖ୍ୟ ଫଳ ହେଉଛି ଏ କୃଷ୍ଣ ପ୍ରେମ ଲାଭ କରିବା, ତେଣୁ ଆମେ ମଧ୍ୟ ଗୋଟେ ଦେଇଦେଲେ ମାନେ କ'ଣ ସେଇଭଳି ଭାବରେ ଗୋଟେ ଉଦାହରଣ ଦେଲେ ଯେଉଁଗୁଡ଼ାକ ସ୍ନାନ ଭଳି ଲାଗିଲେ ଆମେ ମଧ୍ୟ ସ୍ନାନ ହେଉଛେ, ଭଗବାନ ସେଠି ସ୍ନାନ ହେଉଛନ୍ତି, ନୀଳାଚଳ ଧାମରେ ସ୍ନାନ ହେଉଛନ୍ତି, ସ୍ନାନ ପ୍ରକ୍ରିୟା ଆରମ୍ଭ ହେଇଯାଇଥିବ, ସକାଳୁ ସକାଳୁ ଆରମ୍ଭ ହେଇଯାଏ ସାଧାରଣତଃ, ତେଣୁ ଆମେ ମଧ୍ୟ ସ୍ନାନ ହେଉଛେ, ଏ ଭାଗବତ ରୂପକ ଅମୃତ ଏ ଜଳ ନଦୀ ହେଉଛି ଅମୃତ, ଅମୃତରେ ସ୍ନାନ ହେଉଛୁ, ଅମୃତ ଭାଗବତ ଅମୃତରେ ସ୍ନାନ ହେଉଛେ ଆମେ, କେତେ ଭାଗ୍ୟର କଥା, ତେଣୁ ଆଜି ପବିତ୍ର ଦିବସରେ ଆଜି ଆମେ ଏଇ ଦ୍ୱାରକାର ଲୀଳାକୁ ବର୍ଣ୍ଣନା କରୁଛେ, ଭଗବାନ ବର୍ତ୍ତମାନ ଅଛନ୍ତି ହସ୍ତିନାପୁରରେ ଏବଂ ସେଇ ଅବକାଶ ନେଇକରି ଆମେ ଗତକାଲି ଆଲୋଚନା କରୁଥିଲେ କିଭଳି ଭାବରେ ଏଇ ଯେଉଁ ରହିଛନ୍ତି କ'ଣ ତାଙ୍କ ନା ସେ ଯେଉଁ ହତ୍ୟା କଲେ କ'ଣ ତାଙ୍କ ନା ସତଧନୁଆ ହତ୍ୟା କରିଦେଇକରି ସେ ମଣିକୁ ଆଣିକି ପଳାଇ ଆସିଲେ ତେଣୁ ଗତକାଲି ଆମେ ଏଇ କଥାକୁ କହିଥିଲେ ଏଇ କଥାକୁ ବିଶ୍ରାମ ଦେଇଥିଲେ ତେଣୁ ଆଜି ଆମେ ସେ କଥା ଆରମ୍ଭ କରିବା ସ୍ତ୍ରୀଣା ବିକ୍ରୋଶ ମାନାନ ସ୍ୱୟଂ କରିଥିଲେ ଯେତେବେଳେ ତାଙ୍କୁ ହତ୍ୟା କରିଥିବେ କିଭଳି ଭାବରେ ନିର୍ମମ ଭାବରେ ହତ୍ୟା କରିଛନ୍ତି ଜଣଙ୍କର ଯଦି ସେଇଭଳି ଭାବରେ ଜଣେ ଏସବୁ କାମ କରିପାରିବ ନାହିଁ ଜଣେ ସେତିକି ନିଷ୍ଠୁର ନହେଲେ ଜଣେ ଏସବୁ କାର୍ଯ୍ୟ କରିପାରିବ ନାହିଁ ହତ୍ୟା କରିବା ପାଇଁ ଚିନ୍ତା କରିପାରିବ ଜଣେ ଚିନ୍ତା କରିପାରିବ ନାହିଁ ତେଣୁ ସେଇଭଳି ଭାବରେ ଏଇଠି କୁହାଯାଉଛି ହତ୍ୱା ପଶୁନ୍ ସୌନିକ ବଧ ଯେମିତି ଗୋଟେ କଂସେଇ ଗୋଟେ ପଶୁକୁ ହତ୍ୟା କରନ୍ତି ସେଇଭଳି ଭାବରେ କଂସେଇ ଯେତେବେଳେ ପଶୁକୁ ହତ୍ୟା କରନ୍ତି ତା'ର ମନରେ ଦୟା ଭାବ ଜାତ ହୁଏ ନାହିଁ ଦୟା ଅଧାର୍ମିକ ବ୍ୟକ୍ତିମାନେ ଏସବୁ ତାଙ୍କର ଦୟା ନଥାଏ ଯେଉଁମାନେ ଧର୍ମର ଚାରିପାଦ ରହିଛି କ'ଣ ତପ ଶୌଚ ଦୟା ସତ୍ୟମ ଇତି ପାଦା କୃତି କୃତା ଯେତେବେଳେ ଭାଗବତ ପ୍ରଥମ ସ୍କନ୍ଧ 17 ଅଧ୍ୟାୟ ବର୍ଣ୍ଣନା କରାଯାଇଛି ନା 16 ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଯେତେବେଳେ ପରୀକ୍ଷିତ ମହାରାଜ ରାଜସ୍ୱାସନ କରୁଛନ୍ତି ସେହି ସମୟରେ ଦେଖିଲେ ଜଣେ ବୃଷଭ ଗୋଟିଏ ପାଦରେ ଦଣ୍ଡାମାନେ ହେଇଛନ୍ତି ଗୋଟିଏ ପାଦ କହିଲେ ଆମର ଆମେ ଦେଖିପାରିବା ନାହିଁ ସେଇଟା ଯୋଗ ନେତ୍ରରେ ସେ ଦେଖିଲେ ଆଚାର୍ଯ୍ୟମାନେ କହିଛନ୍ତି ଅନ୍ୟମାନେ ଦେଖିଲେ ଚାରିପାଦ କିନ୍ତୁ ସିଏ ଦେଖିଲେ ଗୋଟିଏ ପାଦ କାହିଁକିନା ଯୋଗ ନେତ୍ରରେ ଦେଖିଲେ ତାଙ୍କର ଚାରିପାଦରୁ 3 ପାଦ ନଷ୍ଟ ହୋଇଯାଇଛି ତେଣୁ ସିଏ ତାଙ୍କୁ ପଚାରିଲେ କ'ଣ ପାଇଁ ଏସବୁ ହେଇଛି ସେ କହିଲେ ମୁଁ ଜାଣିପାରୁନାହିଁ ରାଜନ ଆପଣ କୁହନ୍ତୁ କାରଣ ବହୁତ ପ୍ରକାର ମତ ରହିଛି ବାକ୍ୟ ଭେଦ ବିମୋହିତ ବିଭିନ୍ନ ପ୍ରକାର ବ୍ୟକ୍ତି ବିଭିନ୍ନ ପ୍ରକାର କଥା କହୁଛନ୍ତି ଆପଣ ଠିକ୍ କରି କୁହନ୍ତୁ କ'ଣ ପାଇଁ ମୋର ଏ ଦଶା ହେଇଛି ତେଣୁ ସେ କହିଲେ ପରୀକ୍ଷିତ ମହାରାଜ କହିଲେ ସେ କହିଲେ ଆପଣ ହେଉଛନ୍ତି ଧର୍ମ ଆପଣ ହେଉଛନ୍ତି ଧର୍ମରାଜ ତେଣୁ ତେଣୁ ଆପଣ ଧର୍ମ କଥା କହୁଛନ୍ତି ଧର୍ମ ବ୍ରବିଶି ଆପଣ ହେଉଛନ୍ତି ଧର୍ମ କଥା କହୁଛନ୍ତି କାରଣ ଯଦିଓ ଆପଣ ଜାଣନ୍ତି ଆପଣଙ୍କର ଏଭଳି ଅବସ୍ଥା କିଏ କରିଛନ୍ତି କିନ୍ତୁ ଏଇଟା କହୁନାହାନ୍ତି କାହିଁକି ନା ଅଧର୍ମସ୍ୟା ତତ୍ଭବେତ୍ ସୂଚକସ୍ୟା ତତ୍ଭବେତ୍ ଧର୍ମ ଯଦି ଅଧର୍ମ ବିଷୟରେ କହିବ ତାହେଲେ ଯିଏ ସୂଚନା ଦେବ ସିଏ ମଧ୍ୟ ଅଧର୍ମରେ ଭାଗି ହେବ ସେ କହିଲେ ଧର୍ମ ପ୍ରବିଶି ଧର୍ମଜ୍ଞ ଆପଣ ହେଉଛନ୍ତି ଧର୍ମ କଥା କହୁଛନ୍ତି ତେଣୁ ଧର୍ମ ସି ବୃଷର ରୂପ ଦୁ ଆପଣ ହେଉଛନ୍ତି ଧର୍ମରାଜ ଆପଣ ବୃଷ ରୂପ ଧାରଣ କରିଛନ୍ତି ତେଣୁ ଯତ୍ ଅଧର୍ମକୃତ ସ୍ଥାନ ଆପଣ କାହିଁକି କହୁନାହାନ୍ତି ଆପଣଙ୍କର ଏ ଅବସ୍ଥା କିଏ କଲେ ନା ଅଧର୍ମ ଦ୍ୱାରା ଏଇଟା ହେଉଛି ଆପଣ କହୁନାହାନ୍ତି କାହିଁକି ନା ସୂଚକ ସ୍ୟାବିତ ଭାବେ ଆମେ କହିବା ଇଏ ବ୍ୟକ୍ତି ଏଇଭଳି ଭାବରେ କଲେ ଏ ଅଧର୍ମ ବିଷୟରେ ଯଦି କହିବା ମାନେ ଆମେ ଅଧର୍ମରେ ଭାଗି ହେବା ତେଣୁ ସେହି ପ୍ରସଙ୍ଗରେ ଏଇଟା କହୁଛନ୍ତି 17 ଅଧ୍ୟାୟରେ କହୁଛନ୍ତି ତପ ଶୌଚଂ ଦୟା ସତ୍ୟମ ଇତି ପାଦା କୃତେ କୃତା ଅଧର୍ମା ସେଇ ତ୍ରୟ ଭଗ୍ନା ସ୍ମୟ ସଙ୍ଗ ମଧୈସ୍ତବ ଆପଣଙ୍କର ଚାରିପାଦ ଧର୍ମର ଚାରିପାଦ ଯେମିତି ଅଧର୍ମର ଚାରିପାଦ ରହିଛି ଟେବୁଲଟା ରହିଛି ଚାରିପାଦଟି ରହିଛି ଚାରିଟି ପାଦ ରହିଛି ତେଣୁ ସେହିଭଳି ଭାବରେ ଚାରିପାଦ ଧର୍ମର ଚାରିପାଦ ରହିଛି ଅଧର୍ମ ମଧ୍ୟ ଚାରିପାଦ ରହିଛି ସତ୍ୟ ଯୁଗରେ ଧର୍ମର ଚାରିପାଦ ସୁରକ୍ଷିତ ଥିଲା ସେ କ'ଣ ନା ତପସ୍ୟା ତପସ୍ୟା ଶୌଚ ଶୌଚତା ଦୟା ଏବଂ ସତ୍ୟ ଇତି ପାଦା କୃତେ କୃତା ଇଏ କୃତେ କହିଲେ ସତ୍ୟ ଯୁଗରେ ଆପଣଙ୍କର ଏଇଭଳି ଭାବରେ 4ଟି ପାଦ ଥିଲା କିନ୍ତୁ ଅଧର୍ମ ସେଇ ତ୍ରୟ ଭଗ୍ନା ଏ ଯେଉଁ 3ଟି ପାଦ ଭଗ୍ନ ହେଇଯାଇଛି ଅଧର୍ମ ଦ୍ୱାରା ହେଇଛି କ'ଣ ନା ସ୍ମୟ ସଙ୍ଗ ମଧୈସ୍ତବ ସ୍ମୟ କହିଲେ ଗର୍ବ ସଙ୍ଗ କହିଲେ ଅବୈଧ ସ୍ତ୍ରୀ ସଙ୍ଗ ମଧୈ କହିଲେ ନିଶା ନିଶାଦ୍ରବ୍ୟ ସେବନ ତେଣୁ ଏହିଭଳି ଭାବରେ ଆପଣ ତିନି ପାଦ ନଷ୍ଟ ହୋଇଯାଇଛି, ଆଉ ଯେଉଁ ଗୋଟିଏ ପାଦଟି ରହିଛି ସେ ପାଦକୁ ଏଇ ଯେଉଁ କଳି ରୂପକ ରାଜା ରୂପକ ଜଣେ କଳି ରାଜା ରୂପ ବେଶ ଧାର କରିକି ତାକୁ ପ୍ରହାର କରୁଛନ୍ତି, ଆଉ ସେ ଗୋଟିଏ ପାଦ କାହିଁକି ରହିବ? ତାହେଲେ ଅଧର୍ମର ଶାସନ ଚାଲିବ, ଅଧର୍ମର ଶାସନ ବର୍ତ୍ତମାନ କଳି ଯୁଗରେ ଆରମ୍ଭ ହୋଇଯାଇଛି। ଅଧର୍ମର ପାଦ ସେଇଭଳି ଭାବରେ ରହିଛି ଚାରୋଟି ପାଦ, କ'ଣ କ'ଣ ନା ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା ଯତ୍ର ଅଧର୍ମ ଚତୁର୍ବିଧା, ଦ୍ୟୁତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ, ଅବେଦ ସ୍ତ୍ରୀ ସଙ୍ଗ ଏବଂ ଆମିଷ ଭକ୍ଷଣ ଇତ୍ୟାଦି ଚାରୋଟି ହେଉଛି କ'ଣ ପାପର ସ୍ଥାନ, ଅଧର୍ମର ସ୍ଥାନ। ତେଣୁ ଏଇ ଭୌତିକ ଜଗତ ଏଭଳି ଭାବରେ ସୃଷ୍ଟି ହେଇଛି, ଧର୍ମର ସବୁବେଳେ ଗ୍ଲାନି ହେଉଛି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭୌତି ଭାରତ ଆଭ୍ୟୁଥାନ ଅଧର୍ମସ୍ୟ, ଅଧର୍ମ ଏଇଭଳି ଭାବରେ ଯେଉଁଭଳି ଭାବରେ ଧର୍ମର ଗ୍ଲାନି ହେଉଛି ସେଇଭଳି ଭାବରେ ଅଧର୍ମର ଉତ୍ଥାନ ହେଉଛି। ତେଣୁ ଏ ଦୟା ଯେଉଁମାନେ ଧାର୍ମିକ ବ୍ୟକ୍ତି ନୁହନ୍ତି ତାଙ୍କର ଦୟା ରହିବ ନାହିଁ, ନିଷ୍ଠୁରତା ରହିବ, ତେଣୁ ହତ୍ୟା କରିବା ପାଇଁ ପଶ୍ଚାତପଦ ହେବେ ନାହିଁ। ନାରଦ ମୁନି ଥରେ ଯାଇଥିଲେ, ନାରଦ ମୁନିଙ୍କର ସେ ବ୍ୟାଧ ଜଣଙ୍କ କିଛି ତାହାର ସୌଭାଗ୍ୟ ଥିଲା, ବହୁତ ବଡ଼ ପାପ କାର୍ଯ୍ୟରେ ଲିପ୍ତ ଥିଲା, ସେ ପଶୁମାନଙ୍କୁ ହତ୍ୟା କରୁଥିଲା, ଖାଲି ଯେ ହତ୍ୟା କରୁଥିଲା ତା ନୁହଁ, ସେ ଛଟପଟ ହେଇକି ଛଟପଟ ହେବାର ଦେଖିଲେ ସେ ଆନନ୍ଦ ପ୍ରାପ୍ତ ହେଉଥିଲା, ଏଭଳି ସର ମାରୁଥିଲା, ସେ ମୃତ୍ୟୁବରଣ କରିବ ନାହିଁ, ଅଧା ମୃତ୍ୟୁ ହେଇକିରି ଛଟପଟ ଛଟପଟ ହେଉଥିବ, ଡେଉଁଥିବ ଖାଲି, ତାକୁ ଦେଖିଲେ ହିଁ ଆନନ୍ଦରେ ହସୁଥିବ, ଏଭଳି ନିଷ୍ଠୁର ବ୍ୟକ୍ତି, ଦୟା କିଛି ନାହିଁ, ଦୟା ଜିରୋ। ଏଇଭଳି ବ୍ୟକ୍ତି ନାରଦମୁନିଙ୍କର ସଂସ୍ପର୍ଶରେ ଆସିଗଲେ ତାଙ୍କର ଭାଗ୍ୟର ପରିବର୍ତ୍ତନ ହୋଇଗଲା, କେତେ ବଡ଼ ଭାଗ୍ୟ ତାଙ୍କର। ତେଣୁ ନାରଦମୁନି ଆସି ପହଞ୍ଚିଗଲେ ଯେତେବେଳେ ସେ ବ୍ୟାଧ ଜଣଙ୍କ ନାରଦମୁନିଙ୍କ ଉପରେ କ'ଣ କ୍ରୋଧ ପ୍ରକାଶ କରୁଛି, କାହିଁକି ବାବାଜୀ ଏଠିକି ଆସିଗଲେ, ପଚାରିଲେ କ'ଣ ଦରକାର ଆପଣଙ୍କର, ଚର୍ମ ଫର୍ମ ଦରକାର, ମୃଗ ଚର୍ମ ନା କ'ଣ ଦରକାର? ନା ନାଇଁ ମୁଁ ଜାଣିବା ପାଇଁ ଚାହୁଁଛି ପଶୁମାନେ ଯେଉଁ ଛଟପଟ ହେଉଛନ୍ତି କିଏ କହିଲେ, ମୁଁ କରୁଛି, ମୁଁ କରିଛୁ ନା କାହିଁକି ଏମିତି ଯାକୁ କରୁଛ ନା, ସେ ଯେତେବେଳେ ଛଟପଟ ହେଉଛନ୍ତି ମୋତେ ଆନନ୍ଦ ଲାଗୁଛି, ଆନନ୍ଦ ଲାଗୁଛି, ଏଇଭଳି ବ୍ୟକ୍ତି ରହିଛନ୍ତି, ଛଟପଟ ହେବାର ଦେଖିଲେ ଆନନ୍ଦ ଲାଗିବ, ସେଇଭଳି ଭାବରେ ତାଙ୍କ ହୃଦୟ କିଭଳି ଭାବରେ ନିଷ୍ଠୁର ଏଇଥିରୁ ଆମେ ଜାଣିବା, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ ହେଉଛି ଏଇଟା। ତେଣୁ ନାରଦ ମୁନି ତାଙ୍କୁ କହିଲେ, ଠିକ୍ ଅଛି ତୁମେ ତାଙ୍କୁ ହତ୍ୟା କରୁଛ, ଭଲ କରୁଛ, ତାଙ୍କୁ ତୁମେ ମଧ୍ୟ ସେମାନେ ଦେଖ, ଦେଖେଇଦେଲେ ସେ ରହିଛନ୍ତି, ସେମାନେ ରହିଛନ୍ତି, ତୁମକୁ ସେ ମଧ୍ୟ ସେଇଭଳି ଭାବରେ ହତ୍ୟା କରିବେ, ଛଟପଟ କରି ହତ୍ୟା କରିବେ, ଏଇଭଳି ଭାବରେ ଯେତେବେଳେ ନାରଦ ମୁନି ତାଙ୍କୁ ଦେଖେଇଦେଲେ ସେତେବେଳେ ତାଙ୍କର ହୃଦୟ ପରିବର୍ତ୍ତନ ହୋଇଗଲା, ତେଣୁ ସେ ସବୁ ତ୍ୟାଗ କରିଦେଲେ, ନାରଦ ମୁନିଙ୍କ ଶରଣରେ ଆସିକରି ଭଗବାନଙ୍କ ଶରଣ ଗଲେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ରାମ ରାମ। ଏଭଳି ଅବସ୍ଥା ତାଙ୍କର ହେଲା, ଗୋଟେ ଥର ନାରଦ ମୁନି ଭାଗବତ ବର୍ଣ୍ଣନା କରାଯାଇଛି, ଭାଗବତରେ କଥା ଅଛି ନା, ଚୈତନ୍ୟ ଚରିତାମୃତରେ ଅଛି ବୋଧେ, ଭାଗବତ ନାହିଁ ଏଇଟା, ଚୈତନ୍ୟ ଚରିତାମୃତ ଅଛି। ଥରେ ନାରଦ ମୁନି ତାଙ୍କର ବନ୍ଧୁ ପର୍ବତମୁନିଙ୍କ ସହିତ ଆସୁଛନ୍ତି, ତେଣୁ ଇଏ ବ୍ୟାଧ ଜଣଙ୍କ ଦେଖିକି ତାଙ୍କୁ ଆଉ ଧାଇଁ ଯିବା ପାଇଁ ଚାହୁଁଛନ୍ତି, ଧାଇଁ ଯାଇପାରୁନାହାନ୍ତି, କାରଣ ସେ ବାଟରେ ସେ ପିମ୍ପୁଡ଼ି ପିମ୍ପୁଡ଼ି ସବୁ ଅଛନ୍ତି, ଦେଖି ଦେଖି ଯାଉଛନ୍ତି, ଏବଂ ଯେତେବେଳେ ଗୁରୁଦେବ ପାଖକୁ ଯାଇ ପହଞ୍ଚିଗଲେ ସେତେବେଳେ ସିଏ ପ୍ରଣାମ ମଧ୍ୟ କରିପାରୁନାହାନ୍ତି, ପ୍ରଥମେ ସବୁ ତାଙ୍କର ଯେଉଁ ଉତ୍ତରି ଅଛି ଉତ୍ତରରେ ସେ ସବୁ ସଫା କରିକିରି ତାପରେ ସେ ପ୍ରଣାମ କରୁଛନ୍ତି। ଦେଖନ୍ତୁ ବ୍ୟାଧର ପରିବର୍ତ୍ତନ ହୋଇଗଲା, ପର୍ବତମୁନି କହିଲେ ସେ କଥା, ଏ ବଡ଼ ବିଚିତ୍ର କଥା ନୁହଁ, ଯେଉଁମାନେ ଭଗବାନ ଭକ୍ତ ହେବେ ତାଙ୍କ ପାଖରେ ସବୁ ଭଲ ଗୁଣ ଆସି ପହଞ୍ଚିବ, କିନ୍ତୁ ଯେଉଁମାନଙ୍କର ଭଗବାନ ଭକ୍ତ ନୁହନ୍ତି ତାଙ୍କର କିଛି ଭଲ ଗୁଣ ରହିବ ନାହିଁ, ଏଇସବୁ ନିଷ୍ଠୁରତା ସବୁ ଆସି ପହଞ୍ଚିବ। ତେଣୁ ଏଇଭଳି ଭାବରେ ଯେଉଁ ରହିଛନ୍ତି ଇଏ ତାଙ୍କୁ ଏଇଭଳି ଭାବରେ ହତ୍ୟା କଲେ, କ୍ଷୀଣ ଜୀବିତ ସତଧନ୍ୱା ସତଧନ୍ୱା ଏଇଭଳି ଭାବରେ ପଶ୍ଚାତପଦ ହେଲା ନାହିଁ। ଆମେ ଶୁଣିଛୁ କଥା, ଆମେ ଶୁଣିଛୁ ଏଇଭଳି ଭାବରେ କଥା ଅଛି, ଯେମିତି ଆଜିକାଲି ଯେତେ କଳିର ପ୍ରଭାବ ପଡ଼ିବ ସେଇଭଳି ଭାବରେ ଧର୍ମର ପ୍ରଭାବ ସେତିକି କମି କମିକା ଯିବ, ଅଧର୍ମର ପ୍ରଭାବ ବଢ଼ି ବଢ଼ିକା ଯିବ। ଯଦି କୌଣସି କାରଣରୁ ଜଣେ ତାର ଟ୍ରେନ୍ରେ ଯାଉଛି, ତାର ହାତଟିକୁ ବାହାରେ ରଖିଛି, ଝରକା ପାଖରେ ରଖିଛି, ହାତରେ ଗୋଟେ ମୁଦି ମୁଦି ଅଛି, ତାହେଲେ ହାତକୁ କାଟି ଦେଉଛନ୍ତି ଲୋକମାନେ, ମୁଦିଟିଏ ପାଇବା ପାଇଁ ହାତକୁ କାଟି ଦେଉଛନ୍ତି, ଚିନ୍ତା କରୁନାହାନ୍ତି ତାହାର କେତେ କଷ୍ଟ ହେବ ତାକୁ, ଏ ଧର୍ମର ଗୋଟିଏ ଇଏ ଧର୍ମର ଗୋଟିଏ କ'ଣ ସୂତ୍ର ବା ଧର୍ମ, ଇଏ ଗୋଟିଏ ଧର୍ମ ଯେ ଏଇଟା ମଧ୍ୟ ରହିଛି ବାଇବେଲରେ ରହିଛି, ସବୁ ଧର୍ମରେ ଏଇଟା ରହିଛି କମନ୍ କଥା। ଏଇଟା କ'ଣ ନା ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଆତ୍ମପମେନ ସର୍ବତ୍ର ସମମ ପଶ୍ୟତି ଯେ ଅର୍ଜୁନ ସୁଖଂ ବା ଯଦି ବା ଦୁଃଖଂ ସହଯୋଗୀ ପରମ ମତ। ଇଏ ହେଉଛି ଶ୍ରେଷ୍ଠ ଯୋଗୀ, ଆତ୍ମପମେନ ସର୍ବତ୍ର। ଆମେ ଯେମିତି ଆମର ଟିକେ କଷ୍ଟ ହେଇଗଲା ମାନେ ଆମେ ସହିପାରୁନାହୁଁ ବା ସେଇଭଳି ଭାବରେ ଅନ୍ୟମାନଙ୍କୁ ଦେଖିବା କଥା। ଆତ୍ମପମେନ ସର୍ବତ୍ର ସମମ ପଶ୍ୟତି ଯେ ଅର୍ଜୁନ ଯେଉଁଭଳି ଭାବରେ ଏଇଭଳି ଭାବରେ ସମାନ ଭାବରେ ଦେଖିପାରିବେ ସୁଖଂ ବା ଯଦି ବା ଦୁଃଖଂ, ତାଙ୍କର ସୁଖ ଅବସ୍ଥା ହଉ ବା ଦୁଃଖ ଅବସ୍ଥା ହଉ ସହଯୋଗୀ ପରମ ମତ। ସେ ହେଉଛି ଶ୍ରେଷ୍ଠ ଯୋଗୀ। ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଯେତେବେଳେ ଭଗବାନ କହିଲେ, ଅର୍ଜୁନ କହିଲେ, ପ୍ରଭୁ ଆପଣ ଏଇ ଯେଉଁ କଥା କହୁଛନ୍ତି ମୁଁ ଦେଖିପାରୁନାହିଁ। ଯୋୟଂ ଯୋଗ ତ୍ୟା ପୋକ୍ତ ସ୍ୱାମ୍ୟନ ମଧୁସୂଦନ ଏତେ ଶ୍ୟାମ ନ ପଶ୍ୟାମ ଚଞ୍ଚଳ ସ୍ଥିତି ସ୍ଥିରମ। ମନେ ଏଭଳି ଚଞ୍ଚଳ ଏ ସ୍ତରକୁ ଆସିବାଟା ମୋତେ ଲାଗୁଛି ଅସମ୍ଭବ, କିନ୍ତୁ ଭଗବାନ କହିଲେ ସେଇଟା ସମ୍ଭବ ହବ, ସେ ସ୍ତରକୁ ଜଣେ ଯାଇପାରିବ। ତେଣୁ ଏଇଭଳି ଭାବରେ ଧନ ପାଇବା ପାଇଁ ଆଉ ଇଏ ତ ଆଠ ସେ ସୁନା ଆସୁଛି, ତେଣୁ ଲୋଭ ବଶବର୍ତ୍ତୀ ହେଇକରି ହତ୍ୟା କରିବାକୁ ପଶ୍ଚାତପଦ ହେଲେ ନାହିଁ। ଏବଂ ସ୍ତ୍ରୀ ଲୋକମାନେ ମଧ୍ୟ ସେଇଠି ଅଛନ୍ତି, ସେ ଯେତେବେଳେ ତାଙ୍କୁ ହତ୍ୟା କରୁଥିବେ ଅସ୍ତ୍ରରେ ହତ୍ୟା କରୁଥିବେ, ହଁ ସେଇ ସମୟରେ ତାଙ୍କ ନିଦ ଭାଙ୍ଗି ଯାଇଥିବ, ନିଦ ଭାଙ୍ଗି ଯାଇଥିବ କ'ଣ ସେ ଛଟପଟ ହେଉଥିବେ ଚିତ୍କାର କରୁଥିବେ ନାହିଁ, ଚିତ୍କାର କରୁଥିଲା ବେଳେ ଅନ୍ୟମାନେ ସବୁ ସ୍ତ୍ରୀ ଲୋକ ତାଙ୍କ ସ୍ତ୍ରୀ ଲୋକମାନେ ସବୁ ଥିଲେ ତାଙ୍କ ପତ୍ନୀମାନେ ସବୁ ଥିଲେ ସେମାନେ ସବୁ ଉଠି ପଡ଼ିଲେ, କ'ଣ ହେଲା ଶବ୍ଦ ଉଠି ପଡ଼ିଲା ବେଳକୁ ଦେଖିଲା ବେଳକୁ ଦେଖୁଛନ୍ତି ଏଇଭଳି ଭାବରେ ହତ୍ୟା କରୁଛି, ନିର୍ମ ଭାବରେ ନିଶଂସ ଭାବରେ ହତ୍ୟା କରୁଛି। ହଁ ସତଧନୁଆ ସତଧନକୁ ଜାଣିଥିବେ ସେମାନେ, ତେଣୁ ସେଠି ସେମାନେ ସ୍ତ୍ରୀଣା ବିକୃଷମାନ ଆଣା ସେମାନେ କ୍ରନ୍ଦନ କରିବାକୁ ଆରମ୍ଭ କଲେ। ଏ ଅବସ୍ଥା ଦେଖିଲେ କିଭଳି ଜଣଙ୍କୁ ନ ଲାଗିବ, ଏଣୁ ହତ୍ୟା କରାଯାଉଛି ସାମ୍ନାରେ ହତ୍ୟା ହେଉଛି, କିଭଳି ତାଙ୍କୁ କଷ୍ଟ ନ ହେବ, ତାଙ୍କ ନିଜ ଧନ ପାଉଛି, ତେଣୁ ସେମାନେ କ୍ରନ୍ଦନ କରୁଛନ୍ତି। ବିକୃଷମାନ ଆଣା ସ୍ତ୍ରୀଣା ବହୁ ବଚନ କୁହାଯାଇଛି, ଅନେକ ତାଙ୍କର ସ୍ତ୍ରୀ ଅଛନ୍ତି, କେତେଜଣ ସ୍ତ୍ରୀ ଅଛନ୍ତି ସେଇଟା କୁହାଯାଏ ନାହିଁ। ତେଣୁ ଯାହାବି ହଉ ଏଇଭଳି ଭାବରେ ସେମାନେ ଯେଉଁ ସ୍ତ୍ରୀଣା ବିକୃଷମାନ ନାମ କ୍ରନ୍ଦତୀ ନାମ ଅନାଥ ପଦ, ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଦେଲେ ବର୍ତ୍ତମାନ ଏମାନେ ଅନାଥ ହେଇଗଲେ। ତାଙ୍କ ସ୍ୱାମୀ ଥିଲା ମାନେ ସନାଥ ହେଇକି ରହିଥିଲେ, ବର୍ତ୍ତମାନ ଅନାଥ ହେଇଗଲେ, କ୍ରନ୍ଦନ୍ତୀ ନାମ ଅନାଥ ପଦ ବିକୃଷମାନ ନାମ ବିଳାପ କରିବା ପାଇଁ ଆରମ୍ଭ କଲେ। ଏଭଳି ଭାବରେ ବିଳାପ କରିବା ପାଇଁ ଆରମ୍ଭ କରିକିରି କ୍ରନ୍ଦନ କରୁଛନ୍ତି, ଏଣୁ ହତ୍ୱା ପଶୁନ୍ ସୌନିକ ବଧ। ତେଣୁ ଇଏ ଯେଉଁ ସତଧନୁଆ ଶତ୍ରାଜିତଙ୍କୁ ହତ୍ୟା କରୁଛନ୍ତି କିଭଳି ଭାବରେ, ଯେଉଁଭଳି ଭାବରେ ସୌନିକ ପଶୁକୁ ହତ୍ୟା କରନ୍ତି, କଂସେଇ କଂସେଇ ଯେତେବେଳେ ପଶୁକୁ ହତ୍ୟା କରନ୍ତି ସେ ଛେଳି କିଭଳି ରଡ଼ି ଛାଡ଼ୁଥିବ, ମ୍ୟାଁ ରଡ଼ି ଛାଡ଼ୁଥିବ, କିନ୍ତୁ ତାଙ୍କୁ କିଛି ତାଙ୍କର ହୃଦୟରେ କିଛି ପରିବର୍ତ୍ତନ ହେଉଥିବ କିଛି ନାହିଁ, ସିଏ ଶୁଣୁନଥିବେ ଶୁଭୁନଥିବେ ତାଙ୍କୁ କିଛି। ଏଇଭଳି ଭାବରେ ଅବସ୍ଥା ରହିଛି, ଆମର ଅବସ୍ଥା ମଧ୍ୟ ସେଇଭଳି ଭାବରେ ରହିଛି, ଆମର ଅନ୍ୟ ଦୁଃଖକୁ ଦେଖିପାରୁନାହିଁ। ହଁ ମୁଁ ଯେଉଁ କହୁଥିଲି ଏଇଟା ସବୁ ଧର୍ମରେ ରହିଛି, ସେଇଟା ଆମେ ଯେମିତି ନିଜ ପାଇଁ ଚିନ୍ତା କରୁଛେ ସେଇଭଳି ଭାବରେ ଅନ୍ୟ ପାଇଁ ମଧ୍ୟ ଚିନ୍ତା କରିବେ। ବାଇବେଲରେ ମଧ୍ୟ ସେ କଥାଟି କୁହାଯାଇଛି, ଡୁ ୱାଣ୍ଟ ଟୁ ଅଦର୍ସ ହ୍ୱାଟ୍ ୟୁ ୱାଣ୍ଟ ଅଦର୍ସ ଟୁ ଡୁ ୱାଣ୍ଟ ୟୁ। ତମେ ଅନ୍ୟମାନଙ୍କ ସହିତ ସେଇଭଳି ଭାବରେ ବ୍ୟବହାର କରିବ ଯେଭଳି ସେମାନେ ତମେ ଚିନ୍ତା କରୁଛ, ସେମାନେ ତମକୁ ଯେଉଁଭଳି ଭାବରେ ବ୍ୟବହାର କରିବେ ସେଇଭଳି ଭାବରେ ତମେ ମଧ୍ୟ ତାଙ୍କୁ ବ୍ୟବହାର କରିବ। ଡୁ ୱାଣ୍ଟ ଟୁ ଅଦର୍ସ ହ୍ୱାଟ୍ ୟୁ ୱାଣ୍ଟ ଅଦର୍ସ ଟୁ ଡୁ ୱାଣ୍ଟ ଟୁ ୟୁ। ସବୁ ଧର୍ମରେ ଏଇଟା ରହିଛି, ଏ ମୂଳ ଏ ଗୋଟେ ସୂତ୍ର ଧର୍ମର ସୂତ୍ର ହେଉଛି ଏଇଟା। ଆମେ ନିଜ ଆତ୍ମବୋଧ ଅଧିକାଂଶ ପ୍ରୋବ୍ଲେମର ସମାଧାନ ହେଇପାରିବ ଯଦି ଆପଣ ଏଇ ବିଷୟରେ ଚିନ୍ତା କରିବା। ଆମେ ଯଦି ସେଇ ପରିସ୍ଥିତିରେ ଥାନ୍ତେ କ'ଣ ହେଇଥାନ୍ତା, ଆମେ କିନ୍ତୁ ସେଭଳି ଚିନ୍ତା କରୁନାହିଁ, ଆମେ ଆମ ପାଇଁ ଗୋଟେ ପ୍ରକାର ଚିନ୍ତା ତାଙ୍କ ପାଇଁ ଅଲଗା ପ୍ରକାର ଚିନ୍ତା, ଏ ଭେଦଭାବ ଆସୁଛି ଆମର, ଆମେ ଚିନ୍ତା କରିପାରୁନାହିଁ। ଯେଉଁମାନେ ଧାର୍ମିକ ବ୍ୟକ୍ତି ସେମାନେ ଏଇଭଳି ଭାବରେ ଚିନ୍ତା କରିବେ, ଆମକୁ ଯଦି ସେମାନଙ୍କ ସହିତ ଯେଉଁ ବ୍ୟବହାର କରୁଛେ ଆମେ ଯଦି ସେଇ ସ୍ଥିତିରେ ଥାନ୍ତେ ଆମକୁ କେମିତି ଲାଗିଥାନ୍ତା, ଏଇ କଥାରେ ଯଦି ଆମେ ଚିନ୍ତା କରିବା ଅନେକ ପ୍ରୋବ୍ଲେମର ସମାଧାନ ହେଇପାରିବ, ବହୁତ ସମସ୍ୟାର ସମାଧାନ ହେଇଯିବ। କିନ୍ତୁ ଏ ଧାର୍ମିକ ଏ ଯେଉଁ ଧର୍ମ ତତ୍ତ୍ୱକୁ ଅଧିକାଂଶ ଲୋକ ଫଲୋ କରୁନାହାନ୍ତି, ଗ୍ରହଣ କରୁନାହାନ୍ତି, କାରଣ ସେମାନେ ଅଧାର୍ମିକ ବ୍ୟକ୍ତି, ସେମାନେ ଚିନ୍ତା କରିପାରିବେ ନାହିଁ ସେଭଳି ଭାବରେ। ତେଣୁ ଇଏ ମଧ୍ୟ ସେଇଭଳି ଭାବରେ ଅଧାର୍ମିକ ଥିଲେ, ଯେଉଁଥିପାଇଁ କି ଏଇଟା ହେଉଛି ସବୁ ଧର୍ମରେ ରହିଛି, ଆମ ବୈଦିକ ଧର୍ମରେ ରହିଛି, ସବୁ ଧର୍ମରେ ଏଇଟା ରହିଛି, ସେଥିପାଇଁ ସେଇଭଳି ଭାବେ ଚିନ୍ତା କରିବା କଥା। କିନ୍ତୁ ଯିଏ ଯେତେ ଅଧାର୍ମିକ ସେ ସେତିକି ତାଠାରୁ ସେଇ ସେଇ ଯେଉଁ ତତ୍ତ୍ୱରୁ ସେତିକି ନିମ୍ନ ସ୍ତରକୁ ଯାଉଛି, ସିଏ ଚିନ୍ତା କରିପାରୁନାହିଁ ଅନ୍ୟମାନଙ୍କ ବିଷୟରେ। ନିଜର ପାଦରେ ଟିକେ କଣ୍ଟା ପଡ଼ିଗଲେ କେମିତି ଲାଗୁଛି, କିନ୍ତୁ ଅନ୍ୟର ବେକରେ ଯେତେବେଳେ ଛୁରୀ ଚଲାଉଛନ୍ତି ସେ ରଡ଼ି ଛାଡ଼ିଲା ମାଧ୍ୟମ ତ ଆମେ ଚିନ୍ତା କରୁନାହିଁ, ସେମାନେ ଧରିକିରି ତାକୁ ଟିକେ ଟିକେ କରିକି ଟିକେ ଟିକେ କରି କାଟୁଛନ୍ତି। କ'ଣ ନା ଇଏ ହେଉଛି ଧର୍ମ, ଧର୍ମରେ ଏଇଭଳି ଭାବରେ କରାଯିବ, ଏଇଭଳି ଭାବରେ ଜଣେ ପଶୁକୁ ହତ୍ୟା କରାଯିବ। ଆମର ବୈଦିକ ଧର୍ମରେ ପଶୁକୁ ହତ୍ୟା କରାଯିବ ରହିଛି, ପଶୁ ବଳି ଯେଉଁ ଦିଆଯିବ ଏଭଳି ଗୋଟେ ଚୋଟ ମାରିବେ ଯେଉଁଥିରେ ତା'ର ମୃତ୍ୟୁ ହୋଇଯିବ, ଏକାଥରେ ଗୋଟିଏ ଥରକ ମୃତ୍ୟୁ ହେବ। କିନ୍ତୁ ଏଭଳି ସବୁ ଧର୍ମ ରହିଛି ଯେଉଁଠି ତାଙ୍କୁ ଛଟପଟ ଛଟପଟ କରିକି ମାରୁଛନ୍ତି, ଛଟପଟ କରିକି ତାଙ୍କୁ ଯେତେବେଳେ ଛଟପଟ ହେଉଛନ୍ତି ଆମେ ଦେଖିଲେ ଆମକୁ କିଛି ଚିନ୍ତା ଲାଗୁ ନାହିଁ, ଆମକୁ ଆନନ୍ଦ ଲାଗୁଛି। ଇଏ କ'ଣ ଧର୍ମ, ଇଏ ହେଉଛି ଧର୍ମ ତାଙ୍କ ବଳି ଦିଆଯାଉଛି, ଏଭଳି ଇଏ ହେଉଛି ଧର୍ମ, ଇଏ କେତେ ଧର୍ମ ଭାଗବତ ସେଟା ଲକ୍ଷ୍ମୀ ଦେବୀ ସେଟା କହିଲେ ଧର୍ମ ନୁହଁ ଭୂତ ସହୁଦ କି ଧର୍ମ ସିଏ ଅଷ୍ଟମ ସ୍କନ୍ଦରେ ଅଷ୍ଟମ ଅଧ୍ୟାୟରେ ଲକ୍ଷ୍ମୀ ଦେବୀ ସେ କଥା କହିଲେ ଧର୍ମ ରହିଛି ଧର୍ମ କ୍ୱଚିତ୍ ତତ୍ର ନା ଭୂତ ସହୁଦ। ଆମେ କହୁଛେ ଆମେ ଧାର୍ମିକ ବ୍ୟକ୍ତି କିନ୍ତୁ ଜୀବମାନଙ୍କ ପ୍ରତି ଦୟା ନାହିଁ, କ'ଣ ଜୀବ ଦୟା ନାହିଁ, ଶ୍ରୁଦ୍ଧତା ନାହିଁ, ତାହେଲେ ସେ କି ଧର୍ମ? ଧର୍ମ କ୍ୱଚିତ୍ ତତ୍ର ନା ଭୂତ ସହୁଦ। ଆମେ ଯେତେବେଳେ ଭଗବାନଙ୍କୁ ଭଜନ କରିବା ପାଇଁ ଯାଉଛେ ପଶୁମାନଙ୍କୁ ହତ୍ୟା କରିକି ସେ ଖାଦ୍ୟ ଗ୍ରହଣ କରିକିରି ଆମେ ଭଗବାନ ଭଜନ କରିବା, ଭଗବାନ ଯଦି ସନ୍ତୁଷ୍ଟ ହେବେ, ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ଭଗବାନ କେଉଁଥିରେ ସନ୍ତୁଷ୍ଟ ହେବେ ନା ଜୀବେ ଦୟା, ଜୀବେ ଦୟା ନାମେ ରୁଚି ସର୍ବଧର୍ମ ସାର, ସମସ୍ତ ଧର୍ମର ସାର ହେଉଛି ଏଇଟା, ଜୀବେ ଦୟା କରିବା, ଜୀବେ ଦୟା କରିବା। ଏ କଥା ଯେତେବେଳେ ମହାପ୍ରଭୁ ଆଲୋଚନା କରୁଥିଲେ ଯେଉଁ କାଜି କାଞ୍ଜିଙ୍କ ସହିତ ନବଦ୍ୱୀପରେ ଆଲୋଚନା କରୁଥିଲେ, କାଜି କହିଲେ ଆପଣଙ୍କ ଧର୍ମରେ ମଧ୍ୟ ରହିଛି ପଶୁବଳି ରହିଛି, ଆପଣଙ୍କ ଧର୍ମରେ ମଧ୍ୟ ପଶୁବଳି ରହିଛି, ଗୋହତ୍ୟା ଗୋମେଧ ଯଜ୍ଞ ରହିଛି ଆପଣ ରହିଛି। ତେଣୁ ଯେତେବେଳେ କହିଲେ ମହାପ୍ରଭୁ କହିଲେ ଆମର ବେଦରେ ଯେଉଁ ଗୋମେଧ ଯଜ୍ଞ ରହିଛି ତାର ଅର୍ଥ ହେଉଛି କ'ଣ, ଯଜ୍ଞରେ ଯେଉଁ ପଶୁବଳି ଦିଆଯାଏ ସେ ପଶୁକୁ ଯେଉଁ ଯଜ୍ଞରେ ଦିଆଯାଏ ସେ ଯଜ୍ଞ ସେ ପଶୁ ଆଉ ଗୋଟିଏ ନୂତନ ଶରୀର ପ୍ରାପ୍ତ ହୋଇକି ଯଜ୍ଞରୁ ଲମ୍ପ ପ୍ରଦାନ କରି ଆସେ। ଇଏ ହେଉଛି ମନ୍ତ୍ରର ଯେଉଁ ଶୁଦ୍ଧତା ପରୀକ୍ଷା କରିବା ପାଇଁ ଏଇଟା କରାଯାଉଥିଲା, ମନ୍ତ୍ର ଶୁଦ୍ଧତା ରହିଛି ବା ଯଜ୍ଞଟା ଠିକ୍ ଭାବରେ ହେଲା ଜଣାପଡ଼ିବ, ଯେଉଁ ପଶୁକୁ ଦିଆଯିବ ସେ ଗୋଟିଏ ଆଉ ଗୋଟେ ନୂତନ ଶରୀର ପ୍ରାପ୍ତ ହୋଇକି ସେ ଯଜ୍ଞ ଭିତରୁ ବାହାରିବ। ତେଣୁ ଯଜ୍ଞରେ ଯେଉଁ ପଶୁବଳି ଦିଆଯାଏ ମହାପ୍ରଭୁ ସେ କଥା କହିଛନ୍ତି, ଗୋମେଧ ଯେଉଁ ଯଜ୍ଞ ରହିଛି ଗୋମେଧ ଯୋଗୁଁ ଗୋଟେ ରୁଗ୍ଣ ବା ବୃଦ୍ଧ ଗାବିକୁ ବା ବୃଷକୁ ଯେତେବେଳେ ପ୍ରଦାନ କରାଯାଏ ଯଜ୍ଞରେ ସେ ଗୋଟେ ନୂତନ ଶରୀର ପ୍ରାପ୍ତ ହୋଇକି ଆସେ। ତେଣୁ ଏଇଟା ତାର ବଧ ହୁଏ ନାହିଁ, ତାର ଉପକାର ହେଲା। ଆମେ ଯଦି କୁହାଯିବ ଆମର ବାର୍ଦ୍ଧକ୍ୟ ଅବସ୍ଥା ରହିଛି ବୁଢ଼ା କହୁଛୁ ଆଖିକି ଦୁଶୁ ନାହିଁ କାନକୁ ଶୁଭୁ ନାହିଁ, ଆମକୁ ଯଦି କୁହାଯିବ ତୁମେ ଏଇଭଳି ଭାବରେ ଆସ ତୁମର ଗୋଟେ ନୂତନ ଯୁବକ ଶରୀର ପ୍ରାପ୍ତ ହୁଅ, ସମସ୍ତେ ଆସିବେ ଲାଇନ୍ ଲାଗିଯିବ, କେତେ ଲାଇନ୍ ଲାଗିଯିବ, ଲକ୍ଷ ଲକ୍ଷ ଲୋକ ଲାଇନ୍ ଲାଗିଯିବେ। ତେଣୁ ଇଏ ରହିଛି ଉପାୟ ରହିଛି, ବୃଦ୍ଧ ଅବସ୍ଥାରୁ ଜଣେ ଯୁବକ ଅବସ୍ଥା ଆସିବା ପାଇଁ ତାର ସବୁ ଉପାୟ ରହିଛି। ଏ ନୁହଁ ଯେ ନୁହଁ ଯେମିତି ଆମର କୁହାଯାଇଛି କିଏ ସେ ଯେଉଁ ରହିଛନ୍ତି କାଳିଆ ହ୍ରଦରେ ସେ ଇଏ କରୁଥିଲେ ଦଶ ହଜାର ବର୍ଷ ଧରି ତପସ୍ୟା କରୁଥିଲେ ଋଷି ସୌବରୀ ସୌବରୀ ମୁନି, ତାକୁ ଦେଖିକିରି ଏ ଯେଉଁ ମାନ୍ଧାତା ସୌବରୀ ମୁନି ଯେତେବେଳେ ଚାହିଁଲେ ଗୋଟେ କନ୍ୟାକୁ ବିବାହ, ପଚାଶ କନ୍ୟା ରହିଛନ୍ତି ମାନ୍ଧାତାଙ୍କର, ଗୋଟିଏ କନ୍ୟାକୁ ବିବାହ କରିବା ପାଇଁ ଚାହିଁଲେ ମାନ୍ଧାତା କହିଲେ ଆମେ କ'ଣ ମନା କଲା ମାନେ ସାଙ୍ଗେ ସାଙ୍ଗେ ଇଏ କରିଦେବେ ଅଭିଶାପ ଦେଇଦେବେ। ତେଣୁ ସେ କହିଲେ ଆମେ ଗୋଟେ ସ୍ୱୟଂବର କରିବୁ, ଆପଣଙ୍କୁ ଯେଉଁ କନ୍ୟା ପସନ୍ଦ କରିବେ ଆପଣ ତାଙ୍କୁ ବିବାହ କରିବେ। ତେଣୁ ସୌବରୀ ମୁନି ଜାଣିପାରିଲେ, ସୌବରୀ ମୁନି ଜାଣିକରି କ'ଣ କଲେ ନା ସେ ଯୁବକ ହେଇଗଲେ, ତାଙ୍କର ମୁଣ୍ଡ ସବୁ ଥରୁଥିଲା ଲୋଇ ହେଉଥିଲା ଏମିତି, କିନ୍ତୁ ଏଭଳି ଯୁବକ ହେଇଗଲେ ଏଭଳି ସୁନ୍ଦର ଯୁବକ ହେଇଗଲେ ପଚାଶ ଜଣ ଯେଉଁ କନ୍ୟା ଚାହିଁ ତାଙ୍କୁ ବିବାହ କରିବେ ବୋଲି ଏସବୁ କଥା ବର୍ଣ୍ଣନା କରାଯାଇଛି। ଏବଂ ସେଇଭଳି ଭାବରେ ଆଉ ଗୋଟେ ମଧ୍ୟ ଉଦାହରଣ ରହିଛି ଯେ ଯେତେବେଳେ ଯେଉଁ ରହିଛନ୍ତି ମନୁଙ୍କର ପୁତ୍ର ଇକ୍ଷ୍ୱାକୁଙ୍କର ପୁତ୍ର ଇଏ କ'ଣ ତାଙ୍କ ନାଁ ତାଙ୍କର କ'ଣ ସୁକନ୍ୟା ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସୁକନ୍ୟା ସେ ଯେତେବେଳେ ଗୋଟେ ଥର ଯାଇଥିଲେ ତାଙ୍କ ପିତାଙ୍କ ସହିତ ଯାଇଥିଲେ ଇଏ ପାଇଁ ଯାଇଥିଲେ ଶିକାର ପାଇଁ ଯାଇଥିଲେ ସେହି ସମୟରେ ସୈନ୍ୟମାନେ ସବୁ ଯାଇଥିଲେ ଏହି ସମୟରେ ସେ କ'ଣ ହେଲେ ଗୋଟେ ଆଶ୍ରମ ମୁନି ଚବନ ମୁନିଙ୍କର ଆଶ୍ରମରେ ଥିଲେ ଆଶ୍ରମରେ ଥିଲାବେଳେ ତାଙ୍କର କନ୍ୟା ଗୋଟେ ଦେଖିଲେ ଗୋଟେ ଉଇ ମୁଙ୍କା ରହିଛି ତେଣୁ ସେଠି ସେ ଯାଇକି କ'ଣ କଲେ ଉଇ ମୁଙ୍କାଟେ ଚିକ୍ 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 କରୁଛି ମଣି ଭଳିଆ ଏଠି ଯେଉଁ ମଣି କଥା ରହିଛି ସେଭଳିଆ ମଣି ଭଳିଆ ରହିଛି ତ୍ରିଲୋକ ମହାନଙ୍କର ମଣିପତି ରହିଛି ଆଗ୍ରହ ରହିଛି ବା ତାଙ୍କର ଅଳଙ୍କାର ପ୍ରତି ରହିଛି ଦୁର୍ବଳତା ତେଣୁ ସେ କ'ଣ କଲେ ଗୋଟେ କଣ୍ଟାରେ ପୋଡ଼ିଦେଲେ ଯେତେବେଳେ ସେହି ସମୟରେ ସେଥିରୁ ରକ୍ତ ବାହାରିଲା ସର୍ଜାତି ଇଏ କାହାର ବୈବସ୍ୱତ ମାନଙ୍କର ଦଶ ପୁତ୍ର ବର୍ତ୍ତମାନ ସପ୍ତମାନଙ୍କର ପୁତ୍ର ହେଉଛନ୍ତି ସର୍ଜାତି ତାଙ୍କର କନ୍ୟା ସୁକନ୍ୟା ସୁକନ୍ୟା ଯେତେବେଳେ ଏଇଭଳି ଭାବରେ ହେଲା ତାପରେ କ'ଣ ହେଲା ନା ସମସ୍ତଙ୍କର ସବୁ ଯେଉଁ ନିଷ୍କାସନ ପଦ୍ଧତି ବନ୍ଦ ହୋଇଗଲା ଆଉ କାହାର କିଛି ବାହାର ପୁତ୍ର ବାହାରିଲାନି କିଛି ସବୁ ରହିକରି ପ୍ୟାକ୍ ହୋଇଗଲା ଆଉ କେହି ରହିପାରିଲେ ନାହିଁ ସମ୍ଭାଳିପାରିଲେ ନାହିଁ ତେଣୁ ରାଜା ଜାଣିଲେ କହିଲେ କିଏ ଗୋଟେ ଅପରାଧ କରିଛନ୍ତି ତେଣୁ ସେ କନ୍ୟା କହିଲେ ଏଇଭଳି ଭାବରେ ମୋର କରିଦେଇଛି ତେଣୁ ସେ ଆଜି ଜାଣିଲେ ଓହୋ ଏଠି ମୁନି ବସିଛନ୍ତି ଏଠି ଚବନ ମୁନି ଏଭଳି ତପସ୍ୟା କରିଥିଲେ ତାଙ୍କ ଶରୀରରେ ଉଇ ହୁଙ୍କା ହୋଇଯାଇଥିଲା ତେଣୁ ତାଙ୍କ ଚକ୍ଷୁ ଏଇଭଳି ଭାବରେ ମଣିଭଳି ଚିକ୍ ଚିକ୍ କରୁଥିଲା ତାକୁ ସେ ଫୁଟେଇ ଦେଇଥିଲେ ତେଣୁ ଏଇଭଳି ଭାବରେ ଯେତେବେଳେ କ୍ଷମା ପ୍ରାର୍ଥନା କଲେ ତାଙ୍କ ପାଖରେ ସେତେବେଳେ ସେ ପଚାରିଲେ ଚବନରୁ ସେ ପଚାରିଲେ ତୁମର କନ୍ୟାର ବୟସ କେତେ ଯେତେବେଳେ ପଚାରିଲେ ସେ ଜାଣିପାରିଲେ ମୁନି ଚାହୁଁଛନ୍ତି ତାଙ୍କୁ ବିବାହ କରିବା ପାଇଁ ତେଣୁ ତାଙ୍କୁ ବିବାହ ଦେଲେ ବୃଦ୍ଧ ବ୍ୟକ୍ତି ତାଙ୍କୁ କନ୍ୟା ଗୋଟିଏ ଆଖିକୁ ମଧ୍ୟ ଫୁଟେଇ ଦେଇଛନ୍ତି ତେଣୁ ଏଇଭଳି ଭାବରେ ସେ ତାଙ୍କୁ ବିବାହ କରିକି ବିବାହ କରିଦେଇକି ଚାଲିଗଲେ ତାଙ୍କ କନ୍ୟା ମଧ୍ୟ ରାଜ୍ୟରେ ବିବାହ କରିବା ପାଇଁ ଅପରାଧ ହୋଇଯାଇଛି ଅପରାଧ ପ୍ରାୟଶ୍ଚିତ ପାଇଁ ବିବାହ କରିବା ପାଇଁ ଚାହିଁଲେ କିନ୍ତୁ ଏହିଭଳି ଭାବରେ ଥିଲାବେଳେ ଥରେ ଆସିଲେ ଦେବତାମାନଙ୍କର ଯେଉଁ ରହିଛନ୍ତି ବୈଦ୍ୟ କିଏ ଅଶ୍ୱିନୀ କୁମାର ସେ ଆସିଲେ ଦେବତାମାନଙ୍କୁ ଆମେ ଯେଉଁ ଡାକ୍ତରମାନଙ୍କୁ କେତେ ପ୍ରଶଂସା କରୁଛେ କେତେ ପ୍ରକାର ସମ୍ମାନ ଦେଖାଉଛେ କିନ୍ତୁ ଦେବଲୋକରେ ଏମାନଙ୍କୁ ପ୍ରଶଂସା କରାଯାଏ ନାହିଁ ଏମାନେ ଶୂଦ୍ର ଭଳି ତାଙ୍କୁ ଗ୍ରହଣ କରାଯାଏ ଏମାନଙ୍କୁ ସେବା କରୁଛନ୍ତି ଶୂଦ୍ର ତେଣୁ ତାଙ୍କ ଗୋଟିଏ ପଙ୍କ୍ତିରେ ବସିକରି ଖାଦ୍ୟ ମାନେ କ'ଣ ଯଜ୍ଞ ଭାଗ ପାଇବା ପାଇଁ ତାଙ୍କୁ ଅଧିକାର ମିଳୁନଥିଲା ତେଣୁ ଅଶ୍ୱିନୀ କୁମାର ଆସିକରି ଏ ଚବନ ଋଷିଙ୍କ ପାଖରେ ଆସିକରି ତାଙ୍କୁ ପ୍ରାର୍ଥନା କଲେ ଚବନ ଋଷି ତାଙ୍କ ଯଜ୍ଞ ବଳରେ ତାଙ୍କ ଶକ୍ତି ବଳରେ ତାଙ୍କୁ ଦେବତାମାନଙ୍କ ସହିତ ମିଶିକି ଗୋଟିଏ ପଙ୍କ୍ତିରେ ଯଜ୍ଞ ଭାଗ ପାଇବା ପାଇଁ ତାଙ୍କୁ ହକଦାର କରାଇଦେଲେ ବା ତାଙ୍କୁ ବ୍ୟବସ୍ଥା କରାଇଦେଲେ ଯୋଗ୍ୟ କରାଇଦେଲେ ତେଣୁ ତାହା ପ୍ରତିବଦଳରେ ସେ ତାଙ୍କୁ ସେ କହିଲେ ଆମେ ତାଙ୍କୁ କ'ଣ ବର ଦେବୁ ଆପଣଙ୍କୁ ନା ମୋର ବାର୍ଦ୍ଧକ୍ୟକୁ ଇଏ କରିଦେବ ଠିକ୍ କରିଦିଅ ତେଣୁ ସିଏ ତାଙ୍କୁ କ'ଣ କଲେ ଦୁଇ ଜଣ ଯାକ ଅଶ୍ୱିନୀ କୁମାର ଜାଣ ଭାଇ ଇଏ କ'ଣ କଲେ ତାଙ୍କୁ ମଝିରେ ଧରିକିରି ଗୋଟେ କୁଣ୍ଡ ପ୍ରସ୍ତୁତ କଲେ ଆୟୁର୍ବେଦିକ କୁଣ୍ଡ କରିକିରି ତା ଭିତରେ ବୁଡ଼ିଗଲେ ବୁଡ଼ିକି ଉଠିଲା ବେଳକୁ ତିନି ଜଣ ଯାକ ଯୁବକ ହେଇ ରହିଛନ୍ତି ଏମିତି ହେଇଯାଇଛନ୍ତି ଯେ ସୁକନ୍ୟା ଚିହ୍ନିପାରିଲେନି ତାଙ୍କର ସ୍ୱାମୀ କିଏ ଏସବୁ କଥା ବର୍ଣ୍ଣନା କରାଯାଇଛି ଗୋଟେ ଥର ଯେତେବେଳେ ସର୍ଜାତି ଆସି ପହଞ୍ଚିଗଲେ ଦେଖିଲେ ତାଙ୍କ ସେ ଆଶ୍ରମରେ ତାଙ୍କର କନ୍ୟା ଗୋଟେ ଯୁବକ ବ୍ୟକ୍ତି ସହିତ ହସି ହସି କଥା କହୁଛନ୍ତି ଯେତେବେଳେ ଜାଣିଲେ ବିରକ୍ତ ହୋଇଗଲେ ମୋର କନ୍ୟା ଏଭଳି ହୋଇଗଲା ଦୂରାଚାରିଣୀ ହୋଇଗଲା ଏଭଳି ଭାବେ ଚିନ୍ତା କରୁଛନ୍ତି ତେଣୁ ତାଙ୍କର କନ୍ୟା ଯେତେବେଳେ ଆସି ତାଙ୍କୁ ପ୍ରଣାମ କରୁଛନ୍ତି ସେ ତାଙ୍କୁ ଚାହୁଁନା ଏଭଳି ତୁ ଅଧାର୍ମିକ ହୋଇଗଲୁ ଏଭଳି ଦୂରାଚାରିଣୀ ହୋଇଗଲୁ ଏଭଳି ଭାବେ କହୁଛନ୍ତି ତାଙ୍କର କନ୍ୟା ହସୁଛନ୍ତି କହୁଛନ୍ତି ପିତାଶ୍ରୀ ଇଏ ଆପଣଙ୍କର ସେଇ ଜାମାତା ଏଇଭଳି ଭାବରେ ସେ କଥା କହିଲେ ଏଇଭଳି ଭାବେ ଦଶମ ସ୍କନ୍ଧ 44-45 ଅଧ୍ୟାୟରେ ମୋତେ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ରୂପ ଯେତେବେଳେ ଦେଖୁଛନ୍ତି ମଥୁରାରେ ଭଗବାନଙ୍କ ରୂପ ଯେତେବେଳେ ଦେଖୁଛନ୍ତି ଏତେ ସୁନ୍ଦର ରୂପ ମଥୁରାବାସୀମାନେ ବର୍ଣ୍ଣନା କରାଯାଇଛି ସେମାନେ କିଭଳି ଇଏ ହେଇଗଲେ ଯୁବକ ହେଇଗଲେ ଯୁବାନ ବଳଉଦଶା ତତ୍ର ପ୍ରବୟସୁ ଅପି ଆସନ ବହୁତ ବୃଦ୍ଧ ବ୍ୟକ୍ତିମାନେ ମଧ୍ୟ ସେମାନେ କହିବାକୁ ଗଲେ ନା ଯୁବାନ ଅତି ବଳଉଦଶା ସେମାନେ ଖାଲି ଦେଖିବା ପାଇଁ ଯୁବକ ତା ନୁହଁ ତାଙ୍କର ବଳ ତାଙ୍କର ଇନ୍ଦ୍ରିୟ ମାନଙ୍କର ଶକ୍ତି ଏସବୁ ଠିକ୍ ଭାବରେ ସେଇଭଳି ଭାବରେ ହେଇଗଲା ଯୁବକ ଭଳି ହେଇଗଲା ପିବନ୍ତୁ ଅକ୍ଷି ମୁକୁନ୍ଦସ୍ୟ କାହିଁକି ନା ଭଗବାନ ମୁକୁନ୍ଦଙ୍କର ମୁଖାମ୍ବୁଜ ସୁଧା ଅମୃତ ପାନ କରୁଥିଲେ ସବୁଦିନ ମୁହୁ ପାନ କରୁଥିଲେ, ଅମୃତ ପାନ କଲେ ଏଇସବୁ ଫଳ ହେବ ତାଙ୍କର ଯେ ବାର୍ଦ୍ଧକ ଚାଲିଗଲା, ଆଉ ବାର୍ଦ୍ଧକ ସବୁ ଯୁବକ ହେଇଗଲେ, ଯୁବକ ଯୁବତୀ ସବୁ ହେଇଗଲେ ମଧ୍ୟ। ତେଣୁ ଏଇ ଯେଉଁ କଥା ଆସିଛି ବାର୍ଦ୍ଧକ୍ୟ କଥା କାହିଁକି ପଡ଼ିଲା, ତେଣୁ ଏଠି ଯେଉଁ ରହିଛି ସ୍ତ୍ରୀଣା କୁପ୍ରସଙ୍ଗରେ ପର୍ଯ୍ୟନ୍ତ ଆସିଲା। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ହତ୍ୟା କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ, ସେ କ୍ରନ୍ଦନ କରୁଛନ୍ତି, ଛଟପଟ ହେଉଛନ୍ତି, କେତେକ ପ୍ରକାର ଅନୁନୟ ବିନୟ ହେଉଥିବେ, କିନ୍ତୁ ତଥାପି ଶୁଣିଲେନି, ହତ୍ୟା କରିଦେଲେ, ହତ୍ୟା କରିଦେଲେ ପଶୁନ ସୌନିକ ବଧ, ଯେମିତି କଂସେଇ ପଶୁକୁ ହତ୍ୟା କରନ୍ତି ସେଇଭଳି ଭାବେ ହତ୍ୟା କଲେ, ଏବଂ ଏମାନେ କ୍ରନ୍ଦନ କରୁଛନ୍ତି ଆଉ ରୋଦନ କରୁଛନ୍ତି, ଆଉ ଯିଏ ତାଙ୍କୁ ବ୍ୟାଘାତ ମଧ୍ୟ ଦେଇଥିବେ ତାଙ୍କୁ ମଧ୍ୟ ହତ୍ୟା କରିଦେଇଛନ୍ତି, ଜଣେ ଆଚାର୍ଯ୍ୟ କହୁଛନ୍ତି ଯେଉଁମାନେ ତାଙ୍କୁ ବ୍ୟାଘାତ ଦେଇଥିବେ ତାଙ୍କୁ ମଧ୍ୟ ହତ୍ୟା କରିଦେଇଛନ୍ତି, ଆଉ ଯେଉଁମାନେ ବ୍ୟାଘାତ ଦେଇନାହାନ୍ତି ଆଉ କିଛି କରିନାହାନ୍ତି ତାଙ୍କୁ ପଳେଇଗଲେ ସେ ସବୁ କ୍ରନ୍ଦନ କରୁଛନ୍ତି। କ୍ରନ୍ଦତିମାନ ମଣିମହାଦାୟ ଜଗିମା, ସେ ମଣିକୁ ଧରିକିରି ମଣିମହାଦାୟ, ମଣିମହାଦାୟ କହିଲେ ତ ଜଣାପଡ଼ୁଛି ମଣିଟାକୁ ପାଖରେ ରଖିଥିଲେ ବୋଧେ, ନହେଲେ ସେ ତ ଯାଇକିରି ବା ସେ ଯେତେବେଳେ ଯାଇଥିବେ ମଣିଟା ପୂଜା କରାଯାଉଥିଲା, ପୂର୍ବରୁ ବର୍ଣ୍ଣନା କରାଯାଇଛି ମଣି ପାଇଁ ଗୋଟେ ରଖିଥିଲେ ଦେବାଳୟ, ଗୋଟେ ମନ୍ଦିର ଭଳି କରିଥିଲେ, ସେଇଠି ବ୍ରାହ୍ମଣମାନେ ଯେତେବେଳେ ସ୍ଥାପନ କରାଯାଇଥିଲା ସେଇଟା ବର୍ଣ୍ଣନା କରାଯାଇଛି, ବ୍ରାହ୍ମଣମାନେ ପୂଜା କରୁଥିଲେ ସେଇଠି, ମାନେ ତାକୁ ସ୍ଥାପନ କରିଥିଲେ, ତେଣୁ ଇଏ ସବୁଦିନ ପୂଜା କରିବାରୁ ସେଠି ମିଳୁଥିଲା, ତେଣୁ ଇଏ ଯାଇକି ଡାଇରେକ୍ଟ ଯାଇ ଖୋଲିକି ଯେତେବେଳେ ଇଏ କରୁଛନ୍ତି ସେତେବେଳେ ଇଏ ଯାଇକି ତାକୁ ବାଧା ଦେଇଥିବେ, ବାଧା ଦେଇଥିଲା ବେଳେ ସେ ତାଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ଏଠି କୁହାଯାଉଛି କ'ଣ, ଆଉ ପୂର୍ବ ଶ୍ଳୋକରେ ସେଇଟା କୁହାଯାଇଛି ନା ଶୟାନ ଅବଧି, ସେ ଶୋଇଥିଲେ, ଶୋଇଥିଲା ବେଳେ ତାହେଲେ ଏଇଟା ଜାଣି ହେଉନି କ'ଣ କେମିତି ହେଲା ଏକ୍ଜାକ୍ଟଲି ଜିନିଷଟା, ଆଚାର୍ଯ୍ୟ ଜଣେ ବିଶେଷ ବର୍ଣ୍ଣନା କରିନାହାନ୍ତି, ଯାହା ବି ହଉ ଏଇଭଳି ଭାବରେ ତାଙ୍କୁ ହତ୍ୟା କରିକିରି ସେ ମଣିକୁ ନେଇକିରି ସେ ଚାଲିଗଲେ, ମଣିମାଦାୟ ଜଗିମା ଚାଲିଗଲେ, ଏଇଭଳି ଭାବରେ କଥା ହେଇଛି। ତେଣୁ ଏଇ କଥା ଯେଉଁ ହେଲା ରାତାରାତି ସବୁ ଘଟଣା ହେଇଛି, ରାତାରାତି ସବୁ ଯାଇକିରି ସବୁ କରିଛନ୍ତି, ତେଣୁ ଏଠି କୁହାଯାଉଛି ଜନବଟ ଶ୍ଳୋକରେ ଯେ ସ୍ତ୍ରୀଣାମିତି ତା ଏବ ହତ୍ୱା, ସ୍ତ୍ରୀଲୋକମାନଙ୍କୁ ଯେଉଁ କ୍ରନ୍ଦନ କରୁଛନ୍ତି ବା କ୍ରୋଶ କ'ଣ ବିକ୍ରମ ସେଇଟା ହେଉଛି ବିକ୍ରୋଶମାନ ବା ବିଳାପ କରୁଛନ୍ତି, ସେମାନେ ଯେ ବାଧା ଦେଇଥିବେ, ବାଧା ଦେଇଥିବେ ଯେଉଁମାନେ ସେମାନଙ୍କୁ ମଧ୍ୟ ସେ ହତ୍ୟା କରି ତା ଏବ ହତ୍ୱା, ସେମାନଙ୍କୁ ମଧ୍ୟ ହତ୍ୟା କରିଦେଲେ, ପଶ୍ଚାତପଦ ହେଲେ ନାହିଁ ହତ୍ୟା କରିବା ପାଇଁ, ତାଡ଼ିତୁଆ ବା ଯେଉଁଠି ସମ୍ଭବ ହେଲା ତାକୁ ଖାଲି ଗୋଟେ ପାହାର ଦେଇକିରି ପଳେଇଗଲେ, ଏଇଭଳି ତାଡ଼ିତୁଆ କରିକିରି ପଳେଇଗଲେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି କ୍ରନ୍ଦନ କରୁଛନ୍ତି, ତେଣୁ ଏଇଭଳି ଭାବରେ ଘଟଣାଟି ହେଇଛି, ହତ୍ୱା ପଶୁ ଶନିକବତ ମଣିମାଦାୟ ଜଗିମା। ତେଣୁ ଏଇ କେତେ ନିଷ୍ଠୁରତା, ଏଇଥିରୁ ଆମେ ଜାଣିବା ନିଷ୍ଠୁର ଅବସ୍ଥା ରହିଛି, ଦୟା ଅଧାର୍ମିକ ବ୍ୟକ୍ତିମାନଙ୍କର ଏସବୁ ନଷ୍ଟ ହେଇଯା, ଯେଉଁମାନେ ଅଧର୍ମ ଯେଉଁ ରହିଛନ୍ତି ତାଙ୍କର ଏସବୁ ଗୁଣ ନଥାଏ, ଅଧାର୍ମିକ ବ୍ୟକ୍ତିମାନଙ୍କର ଏସବୁ ଭଲ ଗୁଣ ନଥାଏ, ସେମିତି ସେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କର ଲକ୍ଷଣ ଆମେ ଦେଖୁଛେ, କୁହାଯାଇଛି ଅଧାର୍ମିକ ବ୍ୟକ୍ତି ଅସୁର ସ୍ୱଭାବ, ସେମାନେ ଧର୍ମକୁ ଗ୍ରହଣ କରନ୍ତି ନାହିଁ, ସେମାନେ ସବୁ ମନ ଇଚ୍ଛା କାର୍ଯ୍ୟ କରନ୍ତି, ଅସତ୍ୟଙ୍ଗ ପ୍ରତିଷ୍ଠଂ ତେ ଜଗତ ଆହୁର ନିଶ୍ୱରମ ଅପରସ୍ପର ସମ୍ଭୁତମ କି ମନତ କାମ ହେତୁକମ, ସେମାନେ କହନ୍ତି କେହି ଭଗବାନ ନାହାନ୍ତି, ତାଙ୍କ ମନ ଇଚ୍ଛା ଯାହା ଚାହିଁବେ ସେଇଟା କରିବେ, ତେଣୁ ତାଙ୍କର ସବୁ ବହୁତ ଏଇଭଳି ଭାବେ ନିଷ୍ଠୁର ସ୍ୱଭାବ ସବୁ ରହିଛି। ଜଣେ ଭଗବାନର ଭକ୍ତ ହେଲା ମାନେ ଏସବୁ ନିଷ୍ଠୁର ସ୍ୱଭାବ ରହିବ ନାହିଁ, ନିଷ୍ଠୁର ସ୍ୱଭାବ ରହିବ ନାହିଁ। ତେଣୁ ଏ ଯେଉଁ ରହିଛି କ'ଣ, ଏ ଯେଉଁ ଦୁଃଖ ଦେଖିକିରି ସେ ସହିପାରିବେ ନାହିଁ, ଅନ୍ୟମାନଙ୍କୁ ଦୁଃଖ ଦେଖିକିରି ସେ ସହିପାରିବେ ନାହିଁ, ଇଏ ହେଉଛି ପ୍ରକୃତ ବୈଷ୍ଣବତା ହେଉଛି ଏଇଟା, ଅନ୍ୟମାନଙ୍କ ଦୁଃଖ କେମିତି ଦୂର କରିବେ ସେ ଚିନ୍ତା କରିବେ, ଇଏ ହେଉଛି ପ୍ରକୃତ ଧର୍ମ ହେଉଛି ଏଇଟା। ମୁଁ ଏଇଟା କହୁଥିଲି ସେ ଶ୍ଳୋକଟି ରହିଗଲା ନାଇଁକି, ଏଠି ରହିଗଲା ସେ ଯେଉଁ ଅଷ୍ଟମ ସ୍କନ୍ଧରେ ଏଇଟା ଲକ୍ଷ୍ମୀଦେବୀ ସେଇଟା କହିଛନ୍ତି ଧର୍ମ କି ଧର୍ମ ସେ ଯେଉଁଟାକୁ ଭୂତ ସୌଦ ନାହିଁ ଅନ୍ୟମାନଙ୍କ ପ୍ରତି ବନ୍ଧୁଭାବପନ୍ନ ନାହିଁ ସୌଦତା ନାହିଁ ସେ କି ଧର୍ମ ଧର୍ମ କ୍ୱଚିତ ତେଣୁ ଭୂତ ସୌଦ ଇଏ ହେଉଛି ଧର୍ମ ଅନ୍ୟମାନ ଜୀବକୁ ହତ୍ୟା କରିବା ପାଇଁ ପଶ୍ଚାତପଦ ହେବ ନାହିଁ ସେ କି ଧର୍ମ ଏଇ ବିଷୟରେ ଆଲୋଚନା ଚାଲିଥିଲା ଆମର ମହାପ୍ରଭୁ ସେଇଟା ଆଲୋଚନା କରିଥିଲେ ଅନ୍ୟ ଯୁଗରେ ଏ ଯେଉଁ ରହିଥିଲା କଳି ଯୁଗରେ ସେସବୁ ବନ୍ଦ କରାଯାଇଛି ବ୍ରହ୍ମ ବୈବର୍ତ୍ତ ପୁରାଣରେ ଏସବୁ ଅନ୍ୟ ସବୁ ଯେଉଁ ଯଜ୍ଞ ସବୁ ଥିଲା ସବୁ ଯଜ୍ଞ ବର୍ତ୍ତମାନ କଳି ଯୁଗରେ ସେଇଟା ହେଇପାରିବ ନାହିଁ କ'ଣ କ'ଣ ଅଶ୍ୱମେଧମ୍ ଗବାଲମ୍ଭ୍ୟମ୍ ସନ୍ୟାସ କଳପୌତ୍ରିକମ୍ ଦେବରେଣ ଶତପ୍ରତି କଳ ପଞ୍ଚ ବିପର୍ଯ୍ୟ ଅନ୍ୟ ଯୁଗରେ ସେସବୁ ଥିଲା ଅଶୋକୁ ବା ଗାଭୀକୁ ପ୍ରଦାନ କଲାବେଳେ ସେମାନେ ସବୁ ଶରୀର ପ୍ରାପ୍ତ ହେଇକି ଆସୁଥିଲେ କଳି ଯୁଗରେ ସେଇଟା ସମ୍ଭବ ନୁହଁ କାରଣ ଦ୍ରବ୍ୟ ଉପଯୁକ୍ତ ଦ୍ରବ୍ୟ ନାହିଁ ଉପଯୁକ୍ତ ବ୍ରାହ୍ମଣ ନାହାନ୍ତି ଏସବୁ ସବୁ ନାହିଁ ପାତ୍ର ସ୍ଥାନ କାଳ ପାତ୍ର ଅନୁସାରେ ଏସବୁ ନାହିଁ ତେଣୁ ସେଠି ବନ୍ଦ କରାଯାଇଛି କଳ ପଞ୍ଚ ବିପର୍ଯ୍ୟ ଏସବୁ ପାଞ୍ଚଟି ଯେଉଁ ଯଜ୍ଞ ରହିଛି ବା ଏସବୁ ଯେଉଁ କାର୍ଯ୍ୟ ସବୁ ରହୁଛି ଅନ୍ୟ ଯୁଗ ମହାନଙ୍କର ହେଉଥିଲା ସେଠି ବର୍ଜନ କରାଯାଇଛି ତେଣୁ ଏସବୁ ଆଲୋଚନା ହେଇଥିଲା ତେଣୁ ଇଏ ହେଉଛି ଧର୍ମ କହିଲେ ଏଇ ଧର୍ମ କହିଲେ ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତମ ଭଗବାନ ଧର୍ମ ପ୍ରଣୟନ କରିଛନ୍ତି ଧର୍ମ ଅନୁସାରେ ଯଦି ସମସ୍ତେ ରହିବେ ସମସ୍ତେ ଆନନ୍ଦରେ ରହିବେ ହଁ ଯେଉଁ କୁହାଯାଇଛି ସର୍ବେ ଭବନ୍ତୁ ସୁଖିନା ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ୟୁତ ଗମ୍ଭା ଭାବେ ସମସ୍ତେ ସର୍ବେ ସର୍ବେ ଭବନ୍ତୁ ସୁଖିନା ସମସ୍ତେ ସୁଖୀରେ ରହିବେ ଆନନ୍ଦରେ ରହିବେ ଧର୍ମ ପଥରେ ଯଦି ସମସ୍ତେ ଚାଲିବେ ତାହେଲେ ଏହିଭଳି ଭାବେ ବୈକୁଣ୍ଠ ଆମର ଗୋଟେ କଥା ରହିଛି ଓଡ଼ିଆରେ ଆମେ ପଢ଼ୁଥିଲେ କିଏ ଜଣେ କହିଛନ୍ତି ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ପରସ୍ପର ସ୍ନେହ ଯାଇ ଥାଏ ନିରନ୍ତର ବୈକୁଣ୍ଠ ସମାନ ବୈକୁଣ୍ଠ ବହୁତ ମଧୁସୂଦନ ରାଓ ସେ ଜଣେ ଭଲ ଭକ୍ତ କହି ନା ତଥାପି ମଧୁସୂଦନ ରାଓ ତେଣୁ ଇଏ ହେଉଛି ପ୍ରକୃତରେ ଭୌତିକ ଜଗତରେ ମଧ୍ୟ ଜଣେ ବୈକୁଣ୍ଠ ଇଏ କରିପାରିବେ ମହାପ୍ରଭୁ ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟ ଶାସନ ସମୟରେ କୃଷ୍ଣଙ୍କର ସମୟରେ ଏଭଳି ଭାବରେ ଥିଲା ଗୋଟେ ଗୋଟେ ଘଟଣା କାମ ହେଉଥିଲା ଅଲଗା କଥା କିନ୍ତୁ ଲୋକମାନେ ସେଇଭଳି ଭାବରେ ଆନନ୍ଦରେ ଥିଲେ କାହାର କୌଣସି ଇଏ ନଥିଲା ଅସୁବିଧା ନଥିଲା ସବୁ ଏତେ ଆନନ୍ଦରେ ଥିଲେ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ଶାସନ ଦେଖନ୍ତୁ କୃଷ୍ଣଙ୍କର ରାଜ୍ୟମାନେ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ଶାସନ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏବଂ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭାଗବତମରେ ଏ ରାମାୟଣରେ ତ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଲୋକମାନେ ସେଇଭଳି ଭାବରେ ବୈକୁଣ୍ଠ ଭଳି ସେମାନେ ରହୁଥିଲେ ଭଗବାନ ଯେଉଁଠି ରହିଛନ୍ତି ବୈକୁଣ୍ଠ ସେଠି ଏହିସବୁ ଲୀଳା ଯେଉଁ ହେଉଛି କାହିଁକି ନା ଏଇଟାକୁ ଆମେ ଶିକ୍ଷା ଦେବା ପାଇଁ ଭଗବାନଙ୍କ ମାଧ୍ୟମରେ ଏ ଯେଉଁ ଭଗବାନଙ୍କୁ ଯେଉଁ ଇଏ କରିଦେଲେ ଭଗବାନ କଥାକୁ ଅବଜ୍ଞା କରିଦେଲେ ଅବଜ୍ଞାର ଫଳ ହେଉଛି ଏଇଟା ଏଇ ଶିକ୍ଷା ପ୍ରଦାନ କରାଯାଉଛି ଭଗବାନ ଯେଉଁ କହିଲେ ସତ୍ରାଜିତକୁ ତୁମେ ମଣି ପ୍ରଦାନ କର ସେ ଶୁଣିଲେ ନାହିଁ ତେଣୁ ଯେଉଁ ରହିଛନ୍ତି ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ଗୁରୁ ବା ଶାସ୍ତ୍ର ଯେଉଁ ଆଜ୍ଞା ଦେଉଛନ୍ତି ଯଦି ଆମେ ଗ୍ରହଣ ନ କରିବା ତାହେଲେ ଆମର ମଙ୍ଗଳ ହେବ ନାହିଁ ମଙ୍ଗଳ ହେବ ନାହିଁ ତେଣୁ ଏଇଠି ସେ କହୁଛନ୍ତି ଧର୍ମ କ୍ୱଚିତ୍ ତତ୍ର ନ ବହୁତ ସୌହୃଦ ଅନ୍ୟମାନଙ୍କ ପ୍ରତି ସୌହୃଦତା ନାହିଁ ବା ତାଙ୍କୁ ତାଙ୍କର ଦୁଃଖରେ ଆମେ ସହାନୁଭୂତି ପ୍ରକାଶ କରୁନାହିଁ ତାହେଲେ ଏ କି ଧର୍ମ ଧର୍ମ କ୍ୱଚିତ୍ ତତ୍ର ନ ଭୂତ ତ୍ୟାଗ କ୍ୱଚିତ୍ ତତ୍ର ନ ଭୁକ୍ତି କାରଣ ଏଇଟାରେ ଲକ୍ଷ୍ମୀଦେବୀ ଯେଉଁ କହୁଛନ୍ତି ଆର ଅର୍ଥ ହେଲା ଯେ ପରଶୁରାମ ଇତ୍ୟାଦି କ'ଣ ପରଶୁରାମ ଇତ୍ୟାଦି ଏମାନେ କ'ଣ କେତେ ଜୀବକୁ ହତ୍ୟା କରିଦେଲେ କ୍ଷେତ୍ରୀୟ ମାନସିକ ହତ୍ୟା କରିଦେଲେ ଏକୋଇଶ ବାର ନିହତ କରିଦେଲେ ଭଗବାନ ସିଏ କିନ୍ତୁ ଇଏ ଯେଉଁ ଯେମାନେ ସେ ଧର୍ମର ତାଙ୍କର ଧର୍ମ ଅନୁସାରେ କାର୍ଯ୍ୟ କରୁନଥିଲେ ସେଥିପାଇଁ ଭଗବାନ ତାଙ୍କୁ ଶାସନ ପ୍ରଦାନ କଲେ ଭୂତ ସୌଦୃତା ନାହିଁ ସେହିଭଳି ଭାବରେ ତ୍ୟାଗ କ୍ୱଚିତ୍ ତତ୍ର ନ ମୁକ୍ତି କାରଣ ବହୁତ ବ୍ୟକ୍ତି ବହୁତ ତ୍ୟାଗ କରୁଛନ୍ତି କିନ୍ତୁ ଯେଉଁ ତ୍ୟାଗ ମୁକ୍ତି ଆମେ ପ୍ରାପ୍ତ ହୋଇପାରିବା ନାହିଁ ସେ ତ୍ୟାଗର ମୂଲ୍ୟ କ'ଣ ଯେମିତି ଶିବିଙ୍କ କଥା ଅଛି ଗୋଟେ କପୋତକୁ ରକ୍ଷା କରିବା ପାଇଁ ନିଜ ଶରୀରର ମାଂସ କାଟି କାଟିକି ରଖୁଥିଲେ ଏ ଘଟଣାଟି ରହିଛି ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ଅନ୍ତିମରେ ଯେତେ ମାଂସ କାଟିକରି ଦେଲେ ମଧ୍ୟ ସେ ଛୋଟିଆ କପୋତ ସହିତ ସମାନ ହେଇପାରିଲା ନାହିଁ। ତେଣୁ ଅନ୍ତିମରେ ସେ ନିଜେ ଯାଇ ଯେତେବେଳେ ସେ ଗୋଟେ ବସିଗଲେ ଏ ସମାନ ହେଲା। ଏ ଅଗ୍ନିଦେବ ଏବଂ ଇନ୍ଦ୍ରଦେବ ଆସିକରି ପରୀକ୍ଷା କରୁଥିଲେ ଶିବଙ୍କର କେତେ ଧାର୍ମିକତା ରହିଛି, ଏଇଟା ପରୀକ୍ଷା କରିବା ପାଇଁ ସେ ଆସିଥିଲେ। ସେହିଭଳି ଭାବରେ ବୀର୍ଯ୍ୟନ ପୁଂସୁ ତ୍ୟଜବେଗ ନିଷ୍କୃତମ, ବହୁତ ବ୍ୟକ୍ତିଙ୍କର ବହୁତ ବୀର୍ଯ୍ୟ ରହିଛି, ବହୁତ ଶକ୍ତି ରହିଛି, କିନ୍ତୁ ଏ କାଳର ବେଗରୁ ସେମାନେ ମୁକ୍ତ ହୋଇପାରିବେ ନାହିଁ। ଯେମିତି କାର୍ତ୍ତ୍ୟାର୍ଜୁନ କେତେ ଶକ୍ତି ଥିଲା, କାର୍ତ୍ତ୍ୟାର୍ଜୁନଙ୍କ 1000 ହାତ ଥିଲା, ସହସ୍ରାର୍ଜୁନ ବୋଲି କୁହାଯାଏ, ସହସ୍ରାର୍ଜୁନ ଏତେ ଶକ୍ତି ଥିଲା ଯେ ଯେଉଁ ନର୍ମଦା ନଦୀରେ ଆମର ଯେମିତି ହୀରାକୁଦ ଡ୍ୟାମ୍ ରହିଛି ସେଇଭଳି ଭାବରେ 1000 ହାତରେ ଗୋଟେ ବନ୍ଧ ପକାଇଦେଲେ, ନର୍ମଦା ନଦୀରେ ବନ୍ଧ ପକାଇଦେଲେ। ସେଇ ନଦୀର ଉପର ମୁଣ୍ଡରେ ରାବଣ ତା ପତ୍ନୀ ମାଆଙ୍କୁ ନେଇକି ସହିତ ଯାଇକରି ସେଠି ପିକନିକ୍ କରୁଥିଲେ। ଯେତେବେଳେ ବନ୍ଧ ବନ୍ଧା ହେଇଗଲା, ସବୁ ପାଣି ସବୁ ଉଠିଲା, ତାଙ୍କ ଶିବିର ସବୁ ପୋଡ଼ିଗଲା, ସେତେବେଳେ ସେ ଆସିଲେ ଯୁଦ୍ଧ କରିବା ପାଇଁ, ସହସ୍ରାର୍ଜୁନଙ୍କ ସହ ଯୁଦ୍ଧ କରିବା ପାଇଁ ଆସିଲେ। ସହସ୍ରାର୍ଜୁନ ଯୁଦ୍ଧ ସେ କ'ଣ ସେ ଯୁଦ୍ଧ କରିବେ, ସହସ୍ରାର୍ଜୁନ ତାକୁ କାଖରେ ଜାକିକିରି ପଳାଇଗଲେ। ଆପଣଙ୍କର ଏତେ ଶକ୍ତି ଅଛି କିନ୍ତୁ ସହସ୍ରାର୍ଜୁନଙ୍କ ପାଖରେ ସେ କିଛି ନୁହଁ। ତେଣୁ ସେଇ ସହସ୍ରାର୍ଜୁନ ଗୋଟେ କ'ଣ କଲେ ନା, ଏ ଯେଉଁ ରହିଛନ୍ତି ପରଶୁରାମଙ୍କ ପିତା ଯମଦଗ୍ନି, ଥରେ ସହସ୍ରାର୍ଜୁନ ଯାଇଥିଲେ ଶିକାର କରିବା ପାଇଁ ଯାଇଥିଲେ, ତାଙ୍କର ସୈନ୍ୟମାନଙ୍କ ସହିତ ଯାଇଥିଲେ, ବହୁତ ସୈନ୍ୟ ସବୁ ଥିଲେ ବା ଅନ୍ୟ କୌଣସି କାରଣ ଯାଇଥିଲେ। ସେହି ସମୟରେ ଏ ଯମଦଗ୍ନିଙ୍କ ସହିତ ତାଙ୍କର ଦେଖାହେଲା, ଯମଦଗ୍ନି ତାଙ୍କୁ ଆତିଥ୍ୟ ପ୍ରଦାନ କଲେ। ଏତେ ସବୁ ସୈନ୍ୟମାନେ ସବୁ ଅଛନ୍ତି, ରାଜା ଅଛନ୍ତି, ମନ୍ତ୍ରୀ ଅଛନ୍ତି, ଇତ୍ୟାଦି ସବୁ ରହିଛନ୍ତି, ତାଙ୍କୁ ଖାଦ୍ୟର ବ୍ୟବସ୍ଥା କଲେ। ଏ ଭାବୁଥିଲେ ଆମକୁ କ'ଣ ଖାଇବାକୁ ଦେବେ, ଏକାଦଶୀ ପ୍ରସାଦ ଦେବେ ଆଉ କ'ଣ ଦେବେ, ଚିନ୍ତା କରୁଥିଲେ ଫଳମୂଳ ମିଳିବ ବା ଜଙ୍ଗଲରେ କ'ଣ ମିଳିବ। କିନ୍ତୁ ଏଭଳି ଖାଦ୍ୟ ଦେଖିକରି ତାଙ୍କର ରାଜପ୍ରସାଦରେ ଏଭଳି ଖାଦ୍ୟ ହେଉନଥିଲା, ଚିନ୍ତା କଲେ 56 ଭୋଗ ଦେଖିକରି ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ଜାଣିବା ପାଇଁ ଚାହିଁଲେ କେମିତି ଇଏ ଏଭଳି ଭାବରେ ଜଙ୍ଗଲ ରହିକି ଏଠି କେଉଁଠି ମାର୍କେଟ ଫାର୍କେଟ ନାହିଁ, ବିଗ୍ ବଜାର ନାହିଁ, କିଛି ନାହିଁ, କେମିତି ସବୁ ଖାଦ୍ୟ ଦେଲେ। ବୁଝିଲା ବେଳକୁ କ'ଣ ତାଙ୍କ ପାଖରେ ରହିଛି ଗାଭୀ ରହିଛି, କାମଧେନୁ ଗାଭୀ ରହିଛି। ତେଣୁ ସେ ଗାଭୀ ଯେତେବେଳେ ତାଙ୍କୁ ପ୍ରାର୍ଥନା କଲେ ଆମକୁ ପ୍ରଦାନ କରନ୍ତୁ, ସେ ଦେଲାନି, କାରଣ ଗାଭୀର ଯେଉଁ କ୍ଷୀରରେ ଯେଉଁ ହେଉଛି ଘିଅ ହେଉଛି, ସେ ଘିଅ ଦ୍ୱାରା ସେମାନେ ଯଜ୍ଞ କରୁଛନ୍ତି। ତେଣୁ ଯେତେବେଳେ ନଦେଲେ ଜବରଦସ୍ତି ନେଇଗଲେ, ଜବରଦସ୍ତି ନେଇଗଲେ ଯେତେବେଳେ ପରଶୁରାମ ଯାଇକି ତାଙ୍କୁ ସବୁ ହତ୍ୟା କରିକି ସେ ଗାଈକୁ ଆଣିକି ଆସିଲେ ପରଶୁରାମ। ଏଇସବୁ ତାଙ୍କର ମଧ୍ୟ କେତେ 1000 ପିତ୍ରଣା କେତେ ଥିଲେ, ଏସବୁ ରହିଛନ୍ତି, ସେମାନଙ୍କ ସହ ଯୁଦ୍ଧ କରି ପରଶୁରାମ ଏକୁଟିଆ ଗଲେ, ଖାଲି ଗୋଟେ ପଶୁ ରହିଛି, ପଶୁ ରହିକରି ସମସ୍ତଙ୍କୁ ତାଙ୍କର ସୈନ୍ୟମାନଙ୍କ ସହିତ ସମସ୍ତଙ୍କୁ ହତ୍ୟା କରିଦେଲେ। ଏଭଳି ଶକ୍ତି ରହିଛି ପରଶୁରାମଙ୍କର। କ୍ଷତ୍ରିୟ ରୁଧିରମ ଏ ଜଗତ ଜଗତ ପାପମ ସ୍ନବୟସି ବୟସି ସମିତ ଭବତାପମ କେଶବଧୀତ ରଘୁପତି ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ। ଏଇଭଳି ଭାବରେ 21 ବାର ନକ୍ଷତ୍ର କରିଦେଲେ। ଏମିତିକି ଭଗବାନ ରାମଚନ୍ଦ୍ର ସୂର୍ଯ୍ୟବଂଶରେ ରାଜା ଶ୍ରୀ ରାମଚନ୍ଦ୍ରଙ୍କର ପୂର୍ବ ବଂଶଧର ଥିଲେ, ପୂର୍ବ ବଂଶଧର ଯେ ତାଙ୍କୁ ମଧ୍ୟ ହତ୍ୟା କରିଦେଇଥାନ୍ତି, କିନ୍ତୁ ତାଙ୍କୁ ସ୍ତ୍ରୀଲୋକମାନେ ସୁରକ୍ଷା ଦେଲେ, ସେଥିପାଇଁ ତାଙ୍କର ନାମ ହେଲା ନାରୀ କବଚ। ତାଙ୍କର ଗୋଟେ ନାମ କ'ଣ ରହିଛି, ବାରିକ। ତେଣୁ ସେ ନାରୀମାନଙ୍କୁ ସୁରକ୍ଷା ଦେଇଥିବାରୁ ପରଶୁରାମ ତାଙ୍କୁ ଛାଡ଼ିଦେଲେ। ସେଇଠୁ ସେଇ ତାଙ୍କଠାରୁ ସବୁ ଆସିଛନ୍ତି, ସେଇଥିରେ ଭଗବାନ ରାମଚନ୍ଦ୍ର ଆସିଛନ୍ତି, ନହେଲେ ତାଙ୍କ ପୂର୍ବ ବଂଶ ମଧ୍ୟ ହତ୍ୟା କରିଦେଇଥାନ୍ତି ପରଶୁରାମ। ଏଇଭଳି ଭାବରେ ରହିଛି ବୀର୍ଯ୍ୟ ପୁଂସ ତେଜବାକୁ ନିଷ୍କୃତମ ନ ହିଁ ଦ୍ୱିତୀୟ ଗୁଣସଙ୍ଗ ବର୍ଜିତ। ଏସବୁ ବହୁତ କଥା ରହିଛି, ସନକାଦିଙ୍କ କଥା କହୁଛନ୍ତି, ଚାରିକୁମା ତାଙ୍କର ସବୁ ଗୁଣ ରହିଛି, କିନ୍ତୁ ଏ ତ ବିବାହ କରିବେ ନାହିଁ, ପିତାଙ୍କର ଆଜ୍ଞାଙ୍କୁ ଅବଜ୍ଞା କରିଦେଲେ, ବିବାହ କଲେ ନାହିଁ, ଆଜି ପର୍ଯ୍ୟନ୍ତ ଉଲଗ୍ନ ହେଇକି ରହିଛନ୍ତି, 5 ବର୍ଷର ବାଳକ ରହିଛନ୍ତି। ସନାତନ ସନାତନ ସନତ କୁମାର, ସେ ଯେଉଁ ସନତ କୁମାର ଏ କ'ଣ ସନାତନ ଗୋସ୍ୱାମୀ, ସନକ ସନାତନ ଯେଉଁ ସନାତନ, ସେ ବର୍ତ୍ତମାନ ସେ ସନାତନ ଗୋସ୍ୱାମୀ ରୂପରେ ଆସିଛନ୍ତି ମହାପ୍ରଭୁଙ୍କ ଲୀଳାରେ, ସେ ସନାତନ ସନାତନ ଗୋସ୍ୱାମୀ ରୂପରେ ଆସିଛନ୍ତି। ତେଣୁ ସେ ସନାତନ ଗୋସ୍ୱାମୀ ଭାଗବତ ଟୀକା ଦେଇଛି ତାଙ୍କୁ ସେ ପାଠ କରୁଛେ ବୈଷ୍ଣବ ତୋଷଣୀ ବୃହତ ବୈଷ୍ଣବ ତୋଷଣୀ ଏଇ ସନାତନ ଗୋସ୍ୱାମୀ ଦେଇଛନ୍ତି ଟୀକା ଦେଇଛନ୍ତି ଜ୍ଞାନ ଅବତାର ଭଗବାନଙ୍କର ଜ୍ଞାନର ଅବତାର ଏଭଳି ଭାବରେ ସେ କଥା ରହିଛି ତେଣୁ ଇଏ ଯେଉଁଠି ଧର୍ମର ଗ୍ଲାନି ହେଇଯାଏ ଲୋକମାନେ ଏଇଭଳି ଭାବରେ ଧାର୍ମିକ ହେଇଥିବାରୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅନିଷ୍ଠତା ଆଚରଣ କରିବା ପଶ୍ଚାତପଦ ହୁଅନ୍ତି ନାହିଁ ପଶୁ ଭଳି ଆଚରଣ କରନ୍ତି ହିଂସ୍ର ପଶୁ ଯେଉଁଭଳି ଭାବରେ ଆଚରଣ କରେ ସେଇଭଳି ଭାବରେ ଆଚରଣ କରୁଛନ୍ତି ସ୍ତ୍ରୀ ଲୋକମାନଙ୍କୁ ଦେଖି ମଧ୍ୟ ତାଙ୍କର କୌଣସି ଦୟା ଉଦୟ ହେଉ ନାହିଁ ତେଣୁ ମଣି ଆଦାୟ ନେଇ ପଳାଇଗଲେ ତାପରେ କ'ଣ ହେଲା ସବୁ ବର୍ଣ୍ଣନା କରାଯିବ ତେଣୁ ଆଜି ଆମର ବିଶେଷ ଭାବରେ ପବିତ୍ର ଦିବସ ସ୍ନାନ ପୂର୍ଣ୍ଣମୀ ତେଣୁ ଆଜିର ଦିବସରେ ଭଗବାନଙ୍କର ହାପି ବାର୍ଥଡେ ଆଜି ଜଗନ୍ନାଥଙ୍କର ଆଜିର ଦିବସରେ ଆବିର୍ଭାବ ହୋଇଥିଲା ଶ୍ରୀ ଶ୍ରୀ ସୀତାରାମର ମନ୍ମାଣ୍ଡୁକି ତେଣୁ ଏଇଟା ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଏଇ ଯେଉଁ ହୋଇଥିଲା ଘଟଣାଟି କ'ଣ ନା ଦ୍ୱାରକା ଏଇ ଦ୍ୱାରକା ଲୀଳାରେ ଦ୍ୱାରକା ଲୀଳାରେ ସବୁ ଆସିବ ସେଇଟା ଭଗବାନଙ୍କର ବିବାହ ଲୀଳା ବର୍ତ୍ତମାନ ଚାଲିଛି ଗୋଟିଏ ପରେ ଗୋଟିଏ ପରେ ଗୋଟିଏ କରିକିରି ଆଠ ଜଣ ବିବାହ କରିବେ ଭଗବାନ ଆଠଟି ପତ୍ନୀ ଗ୍ରହଣ କରିବେ ଗୋଟିଏ ଗୋଟିଏ କରିକିରି କିନ୍ତୁ ଗୋଟିଏ ଥରକରେ ନବମ ଥରକ ଯେଉଁ ବିବାହ କରିବେ 16,100 କନ୍ୟାଙ୍କୁ ବିବାହ କରିବେ ଯାହାକି ନରକାସୁର ତାଙ୍କର ପୁତ୍ର ନରକାସୁର ତାଙ୍କର ପୁତ୍ର ସେ ସବୁ 16,100 କନ୍ୟାଙ୍କୁ ଆଣିକିରି ଆସିଥିଲେ ବିଭିନ୍ନ କ'ଣ ବିଶ୍ୱର ବିଭିନ୍ନ ସ୍ଥାନରୁ ଆଣିକି ଆସିଥିଲେ ଦେବକନ୍ୟା ବିଭିନ୍ନ ସ୍ଥାନରୁ ସବୁ ଆଣିକି ଆସିଥିଲେ ବହୁତ ସୁନ୍ଦରୀ କନ୍ୟାମାନଙ୍କୁ ସବୁ ଆଣିକି ଆସିଥିଲେ କାରଣ ନାରଦ ମୁନିଙ୍କ ଠାରୁ ସେ ଏଇ ଖବରଟି ପାଇଥିଲେ ଯେ ସିଏ ଯଦି 16,100 କନ୍ୟାଙ୍କୁ ବିବାହ କରିବେ ତାହେଲେ ସେ ଭଗବାନ ହେଇଯିବେ ସେ ତ ସେ ଭଗବାନଙ୍କ ପୁତ୍ର ତେଣୁ ଏଇଭଳି ଭାବରେ ବନ୍ଦୀ କରି ରଖିଥିଲେ ଭଗବାନ ଯାଇକିରି ଘାତ କରିଥିଲେ କରିଥିଲେ ପୁଣି କ'ଣ କଲେ ନା ଇନ୍ଦ୍ରଙ୍କର ଯାଇକି ଦେବଲୋକରୁ ଦେବତାମାନଙ୍କର ଯେଉଁ ରହିଛି ମଣି ପର୍ବତ ତାକୁ ଚୋରି କରିକି ଆଣିଲେ କ'ଣ ଇନ୍ଦ୍ରଙ୍କର ମା ଯେଉଁ ରହିଛନ୍ତି ଅଦିତି ଅଦିତିଙ୍କର କୁଣ୍ଡଳକୁ ଚୋରି କରି ଆଣିଲେ ବରୁଣଙ୍କର ଛତ୍ରକୁ ଚୋରି କରି ଆଣିଲେ ଏଇଭଳି ଭାବରେ ଆଣିଲେ ସେତେବେଳେ ଇନ୍ଦ୍ର ଆସିକରି ଭଗବାନ ପ୍ରାର୍ଥନା କଲେ ତେଣୁ ଭଗବାନ ଏଇ ସତ୍ୟଭାମକୁ ନେଇକି ଯିବେ ସତ୍ୟଭାମକୁ ନେଇକି ଯିବେ ଶୁଣିପୁର ନା କୌଣସି ସ୍ଥାନ ଯାଇକରି ତାଙ୍କୁ ନରକାସୁର ସେ ଏଭଳି ସ୍ଥାନ ରହିଛି ଅଦ୍ଭୁତ ଲୀଳା ହେଇଛି ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯିବ 99 ଅଧ୍ୟାୟ କେଉଁ ଅଧ୍ୟାୟରେ ବର୍ଣ୍ଣନା କରାଯିବ ସେଇଟା ଭଗବାନ ସେସବୁ ନରକାସୁରକୁ ହତ୍ୟା କରିକିରି ଏ 16,100 କନ୍ୟାକୁ ଉଦ୍ଧାର କରିବେ ଏବଂ ତାଙ୍କୁ ବିବାହ କରିବେ 16,100 ରାଣୀ ଭଗବାନଙ୍କର ତେଣୁ ଏହିଭଳି ଭାବରେ ଦ୍ୱାରକାରେ 16,108 ରାଣୀଙ୍କ ଦ୍ୱାରା ସେବିତ ହେଇକିରି ଭଗବାନ କୃଷ୍ଣ ଦ୍ୱାରକା ଲୀଳାରେ ରହୁଥିଲେ କିନ୍ତୁ ସେ ବୃନ୍ଦାବନକୁ ଭୁଲି ଯାଉନଥିଲେ ସବୁବେଳେ ବୃନ୍ଦାବନ କଥା ସ୍ମରଣ କରୁଥିଲେ 11 ବର୍ଷ କାଳ ରହିଥିଲେ ସେଠି କିନ୍ତୁ ଏଠି ଆସିକରି ଏତେ 16,108 ରାଣୀ ତାଙ୍କର ସେବା କରୁଛନ୍ତି କିନ୍ତୁ ତଥାପି ସେ ଭୁଲି ପାରୁନଥିଲେ ତେଣୁ କେତେବେଳେ ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି କେତେବେଳେ ରୁକ୍ମିଣୀଙ୍କୁ ରାଧିକା ବୋଲି ଡାକନ୍ତି ରାତିରେ ଶୋଇଥିଲା ବେଳେ ଗୋପୀ ଗୋପୀ ହେଇକି ବିଳି ବିଳେଇ ହୁଅନ୍ତି ତେଣୁ 16,108 ରାଣୀ ଚାହୁଁଥିଲେ ଜାଣିବା ପାଇଁ ଯେ କ'ଣ ବୃନ୍ଦାବନ ଲୀଳା ସେଇଟା କ'ଣ ରହିଛି ସେଇଟା ଯାହା ଭୁଲି ପାରୁନାହାନ୍ତି ଆମର ସ୍ୱାମୀ ଭୁଲି ପାରୁନାହାନ୍ତି ତେଣୁ ସେ ରୋହିଣୀ ମାତାଜୀଙ୍କୁ ଅନୁରୋଧ କଲେ ରୋହିଣୀ ମାତାଜୀ ଥିଲେ ଭଗବାନ ବୃନ୍ଦାବନ ଲୀଳାରେ ରୋହିଣୀ ମାତାଜୀ ଥିଲେ ତେଣୁ ସେ ବର୍ଣ୍ଣନା କଲେ ରହିଛନ୍ତି ଦ୍ୱାରକାରେ ଗୋଟେ ପ୍ରାସାଦରେ ଗୋଟେ ବିରାଟ ବଡ଼ ପ୍ରାସାଦ ହଲ୍ରେ ଏସବୁ କଥା 16,108 ରାଣୀ ବସିଛନ୍ତି ଆଉ ରୋହିଣୀ ମା ଭଗବାନଙ୍କ ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରୁଛନ୍ତି ବୃନ୍ଦାବନିକର ଲୀଳା ଧରି ଗୋପବେଶ ସେ ଲୀଳାର ଅନ୍ତ ପ୍ରଭୁ ନାହିଁ ପାୟ ଶେଷ ଏଇଭଳି ଭାବରେ ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରୁଛନ୍ତି ଆଉ ସାମ୍ନାରେ ଗେଟ୍ ପାଖରେ ରହିଛନ୍ତି ସୁଭଦ୍ରା କାହିଁକି ନା ଭଗବାନଙ୍କର କଥା ହେଲା ମାନେ ଭଗବାନ ଆସି ପହଞ୍ଚିଯିବେ ସେଇଥିପାଇଁ ଇଏ ସୁଭଦ୍ରା ରହିଲେ ଦ୍ୱାରକାରେ ଏମାନେ ଗେଟ୍ ପାଖରେ ରହିଲେ ଗେଟ୍ କିପର ହିସାବରେ ଯେମିତି କୃଷ୍ଣ ବଳରାମ ନ ଆସିପାରନ୍ତି ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ କଥା ଚାଲିଛି ଭଗବାନ ଆସି ପହଞ୍ଚିଗଲେ କୃଷ୍ଣ ଏବଂ ବଳରାମ ଆସି ପହଞ୍ଚିଗଲେ ଆଉ ଯେତେ ଜଗନ୍ନାଥ ବଳଦେବ ସୁଭଦ୍ରା ସେଇଭଳି ଭାବେ ସ୍ଥିତି ହେଇଗଲା ତାଙ୍କର। କୃଷ୍ଣ ବଳରାମ ଏବଂ ସୁଭଦ୍ରା ଏ ଭଗବାନର କଥା ଶୁଣିକିରି ତାଙ୍କର ଅଷ୍ଟସାତ୍ତ୍ୱିକ ଭାବ ଜାଗ୍ରତ ହେଲା, ହସ୍ତପଦ ସଙ୍କୁଚିତ ହେଇଗଲା, ଆଉ ଚକ୍ଷୁ ସବୁ ବିସ୍ଫାରିତ ହେଇଗଲା। ଏହିଭଳି ଭାବରେ ଯେଉଁ ରୂପ ଆମେ ଦେଖୁଛେ ଜଗନ୍ନାଥ ବଳଦେବ ସୁଭଦ୍ରା ସେହି ରୂପ ସେଠି ପ୍ରକାଶ ପାଇଲା। ତେଣୁ ଦ୍ୱାରକାରେ ସବୁବେଳେ ନାରଦ ମୁନି ସବୁବେଳେ ରହନ୍ତି, ଅଧିକାଂଶ ପିଣ୍ଡାରିକ କ୍ଷେତ୍ରରେ ସେ ପାଖରେ ସେ ରହନ୍ତି ସବୁବେଳେ, ଦ୍ୱାରକା ଛାଡ଼ି କେବେ ଯାଆନ୍ତି ନାହିଁ। ତେଣୁ ସେ ଥରେ ଆସି ପହଞ୍ଚିଥିଲା ବେଳେ ଦେଖିଲେ କୃଷ୍ଣ ବଳରାମ ଏବଂ ସୁଭଦ୍ରା ଦେଖିକରି ତାଙ୍କ ପୂର୍ବ ସ୍ଥିତିକୁ ପଳାଇ ଆସିଲେ। କିନ୍ତୁ ନାରଦ ମୁନି ତାଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ଆପଣଙ୍କ ଏ ରୂପ ଯେଭଳି ଭାବରେ ପୂଜିତ ହେବେ ଏଇଭଳି ଭାବରେ ପାଇବାରୁ ଭଗବାନ ସେଥିରେ ରାଜି ହେଲେ। ତେଣୁ ଭଗବାନଙ୍କ ଏଇ ରୂପଟି ନୀଳାଚଳ ଧାମରେ ପୂଜିତ ହେଉଛନ୍ତି। ବ୍ରହ୍ମାଙ୍କର ଯେଉଁ ପ୍ରଥମ 50 ବର୍ଷ ଭଗବାନ ନୀଳମାଧବ ରୂପରେ ପୂଜିତ ହୁଅନ୍ତି, ଆଉ ଯେଉଁ ପର 50 ବର୍ଷ ପରାର୍ଦ୍ଧ ଯେଉଁ ରହିଛି ଭଗବାନ ବ୍ରହ୍ମାଙ୍କର ବର୍ତ୍ତମାନ ପରାର୍ଦ୍ଧ ଚାଲିଛି, ତେଣୁ ସେହି ପରାର୍ଦ୍ଧରେ ଭଗବାନ ଚତୁର୍ଥ ରୂପରେ ସିଏ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ଏବଂ ସୁଦର୍ଶନ ରୂପରେ ପୂଜିତ ହୁଅନ୍ତି। ତେଣୁ ଆଜିର ତିଥିରେ ସେଇଟା ହେଇଥିଲା। ତେଣୁ ଏଇଟା ହେଉଛି ଇଏ ଭଗବାନଙ୍କର ଆବିର୍ଭାବ ଦିବସ ସ୍ନାନ ପୂର୍ଣ୍ଣମୀ। ଏବଂ ଅନ୍ୟ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି କ'ଣ, ଆଜିର ତିଥିରେ ଇନ୍ଦ୍ରଦ୍ୟୁମ୍ନ ଭଗବାନ ଜଗନ୍ନାଥ ବଳଦେବ ସୁଭଦ୍ରା ଏବଂ ସୁଦର୍ଶନ ବିଗ୍ରହକୁ ସ୍ଥାପନ କରିସାରିଲା ପରେ ଆଜିର ତିଥିରେ ତାଙ୍କୁ ସ୍ନାନ କରାଇଥିଲେ, ସ୍ନାନ ମଣ୍ଡପ ସ୍ନାନ ହେଇଥିଲେ ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥି ଖରାଦିନ। ଏ ବର୍ଷ ଗୋଟେ ଟିକେ ଅଲଗା ପ୍ରକାର ହେଇଛି, ସାଧାରଣତଃ ଏ ବର୍ଷା ଗ୍ରୀଷ୍ମ ଦିନ ରହିଛି, ଭୀଷଣ ଗରମ ହୁଏ, କିନ୍ତୁ ଏ ଯେଉଁ ବୃଷ୍ଟି ବର୍ଷା ହେବ ଏଇ ବର୍ଷା ସ୍ନାନ ପୂର୍ଣ୍ଣମୀ, ଦେବ ସ୍ନାନ ପୂର୍ଣ୍ଣମୀ, ଇନ୍ଦ୍ର ବର୍ଷା କରିବ ଭଗବାନଙ୍କର ସ୍ନାନ ହେବ, ତେଣୁ ଇନ୍ଦ୍ର ମଧ୍ୟ ସେଥିରେ ଯୋଗ ଦେବେ, ଭଗବାନଙ୍କ ସେବାରେ ନିଯୁକ୍ତ ହେବେ, ସ୍ନାନ କରାଇବେ, ବର୍ଷା କରାଇବେ। ପ୍ରତିବର୍ଷ ହୁଏ ସେଇଟା, ଦେବ ସ୍ନାନ ବର୍ଷା ହୁଏ, ଆଉ ତ ବର୍ତ୍ତମାନ 40 ବର୍ଷ ଆଗରୁ ଆସିଯାଇଛନ୍ତି, ବର୍ଷା ହେଇକିରି ଏଭଳି ଭାବରେ ଭଗବାନଙ୍କ ଲୀଳା ବର୍ଷା ସ୍ନାନ କରିବେ ଭଗବାନ ଜ୍ୱର ହେଇଯିବ। ନେକ୍ସଟ 15 ଦିନ ଭଗବାନ ଯାଇକିରି ଅଣସର ରହିବେ ଜଗନ୍ନାଥଙ୍କର, ଏବେ ତ ଜଗନ୍ନାଥଙ୍କର ଅଣସର ରହିଛନ୍ତି ଚାଲିଛି, କରୋନାରୁ ଜଗନ୍ନାଥଙ୍କର ବହୁତ ଦିନ ଧରି ଅଣସର ଚାଲିଛନ୍ତି, କିନ୍ତୁ ଯାହା ହେଲେ ଅଣସର ହେଲେ ମଧ୍ୟ ଜଗନ୍ନାଥ ପୂଜାପୂଜି ସବୁ ରହିଛି, ପ୍ରସ୍ତୁତି ଚାଲିଛି, ଯେଉଁଭଳି ଭାବରେ ହେବା କଥା ସେଇଭଳି ଭାବରେ ରହୁଛି। କିନ୍ତୁ କାଲିଠାରୁ 15 ଦିନ ଧରିକିରି ହେବ ଅଣସର ହେବ, ଯେଉଁ ସମୟରେ ଜଗନ୍ନାଥଙ୍କ ଦର୍ଶନ କେହି କରିପାରିବେ ନାହିଁ। ତେଣୁ ସେଇଥିପାଇଁ ମହାପ୍ରଭୁ ଯେତେବେଳେ ଥିଲେ ସେହି ସମୟରେ ସେ ଯାଉଥିଲେ, ପ୍ରତିଦିନ ଯାଉଥିଲେ ବା ସେଠି ଯାଉଥିଲେ, ଯେଉଁ ରହିଛନ୍ତି ଆମର ଆଲାରନାଥ ବ୍ରହ୍ମଗିରି ଯାଇକି ସେଠି ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ। ଆମ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି ଯେତେବେଳେ ଗୋପୀମାନଙ୍କ ଦ୍ୱାରା ଭଗବାନ ଯେଉଁ ରାସଲୀଳା କରୁଥିଲେ ଗୋପୀମାନଙ୍କ ସହିତ, ସେହି ସମୟରେ ଭଗବାନ ଯେଉଁ ଅନ୍ତର୍ଧ୍ୟାନ ହେଇକି ଯେଉଁ ସ୍ଥାନକୁ ଯାଇଥିଲେ, ସେହି ସ୍ଥାନ ଗୋପୀମାନେ ଯେତେବେଳେ ଭଗବାନର ଅନ୍ୱେଷଣ କରୁଥିଲେ ଗୋଟେ ସ୍ଥାନରେ ଦେଖିଥିଲେ ଚତୁର୍ଦ୍ଧା ରୂପରେ ଭଗବାନ ବିଷ୍ଣୁ ରୂପରେ ଆବିର୍ଭାବ ହେଇଥିଲେ। ଇଏ ହେଉଛି ସେଇଭଳି ଭାବରେ ଏ ଲୀଳାଟି ହେଉଛି ସେୟା, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏଇଟା କହିଛନ୍ତି। ତେଣୁ ଆରଣ୍ୟନାଥ ହେଉଛନ୍ତି ସେଇ କୃଷ୍ଣ, ରାସଲୀଳାରୁ ଅନ୍ତର୍ଧାନ ହେଇଗଲା ପରେ ଯେଉଁଭଳି ଭାବେ ବିଷ୍ଣୁ ରୂପରେ ଧାରଣ କରିକି ରହିଥିଲେ ଗୋପୀମାନେ ଦେଖି ଚାଲିଗଲେ, କିନ୍ତୁ ରାଧାରାଣୀ ଯେତେବେଳେ ପହଞ୍ଚିଗଲେ ସେଠି ଆଉ ସେ ତାଙ୍କର ଚତୁର୍ଦ୍ଧା ରୂପକୁ ପ୍ରକାଶ ରଖିପାରିଲେ ନାହିଁ, ଦୁଇଭୁଜ ରୂପରେ ପ୍ରକାଶିତ ହେଇଗଲେ। ସେଇଭଳି ଭାବରେ ମହାପ୍ରଭୁ ଯେତେବେଳେ ଯାଉଥିଲେ ଭଗବାନ ସେଇଭଳି ଭାବେ ଦୁଇଭୁଜ ରୂପରେ ଦର୍ଶନ କରୁଥିଲେ। ତେଣୁ ସେଇଠି ଯେତେବେଳେ ପଥରଟି ରହିଛି, ସେ ପଥରରେ ଭଗବାନ ପ୍ରଣାମ କରୁଥିଲେ, ସେ ପଥରଟି ତରଳି ଯାଇଛି, ଆଜି ମଧ୍ୟ ସେଇ ରହିଛି, ସେ ଯେଉଁ ରହିଛି ସେ ସ୍ଥାନ ଆଲାରନାଥରେ ସେ ପଥରଟି ରହିଛି, ଭଗବାନଙ୍କ ଶରୀରର ଚିହ୍ନ ସେଇଠି ରହିଛି। ତେଣୁ ଆଜି ଆମର କଥା ଗୋଟିଏ ବିଶ୍ରାନ୍ତ ପୂର୍ବରୁ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆମେ ଗୋଟିଏ ଯେଉଁ ରହିଛନ୍ତି ଜଗନ୍ନାଥ ଅଷ୍ଟକମର ଗୋଟିଏ ପାଠ କରି ଗୋଟିଏ ଶ୍ଳୋକ ପାଠ କରି ଆମ କଥା ବିଶ୍ରାମ ଦେବା। ଭଲ ଭଲ କଦାଚିତ୍ କାଳେନ୍ଦି ତଟ ବିପିନ ସଙ୍ଗୀତ କରବୋ ଉଦାଭିରି ନାରୀ ବଦନ କମଳା ସାଦ ମଧୁବୋ ରମାଶମ୍ଭୁ ବ୍ରହ୍ମାମର ପତି ଗଣେଶାଚିତ କଦୋ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଭୁଜେ।
सवेणु शिरसि शिखिपीछन्दटितटे दुकुलनेत्रान्ते सतरकटाक्षं विदधते सदा श्रीमावृन्दावनवसति लीलापरिचयो जगन्नाथ स्वामी भवतु मे महाम्बोधे तीरे कनकरुचिरे नीलशिखरे वसन् प्रातालान्द सहज बलभद्रेण बलिना शुभद्रामध्यस्त सकल सुरसेवावसरदो जगन्नाथ स्वामी नयन पथगामी भवतु मे सुपापारावार सजड जड दशेणि रुचिरो रमा वाणी राम सुरदमण पंके रुहमुख सुरेन्द्रैराराध्य श्रुतिगणधिका गीत चरितो जगन्नाथ स्वामी नयन पथगामी रथारूढो गाचन् पतिमिलित भूदेव पटले स्तुतिर्प्रादुर्भावं प्रतिपदमुपाकर्ण्य सदयो दया सिन्धुर्बन्धु सकल जगता सिन्धुसुतयो जगन्नाथ स्वामी स्वामी भवतु मे परं ब्रह्म पीड कुवलयुदरोत्फुल्लनयनो निवासी नीलाद्रो नीतचरणोऽनन्त शिरसि रसानन्द राधा सरसवपुरारिङ्गनसुखो जगन्नाथ स्वामी नयन पथगामी भवतु मे नवैयाचे राजं न च कनकमाणि च विभवं न जाचेऽहं रम्य सकलजनकाम्यम्बरवधुं सदा काले काले प्रमदपतिना गीतचरितो जगन्नाथ स्वामी नयन पथगामी भवतु मे हरतं संसारं द्रुततरं सारं सुरपदे हरतं पापानां विततिमपरां यादवपदे अहो दीनानाथे नीतचरणो निश्चिन्तमिदं जगन्नाथ स्वामी नयन पथगामी भवतु मे जगन्नाथाष्टकपुण्यजप्रदशि सर्वपापनिष्कात्मविश्लोकसगदति जगन्नाथस्वामिने नमस्कामि जगन्नाथ स्नान सहित आम मध्य भागवतामृत स्नान हो गले तेणु आम कथा गुड़ी स्नान दवा जय श्रीमद्भागवत की जय श्री प्रभुपाद महाराज की जय श्री गुरुदेव की संवेद गौरभक्त की निधाई गोपालानंदी।